ତାର ଆଶ୍ରୟ ସ୍ଥାନ ଯୋଉ ରହିଲା ମନ ବୁଦ୍ଧି ଇନ୍ଦ୍ରିୟ, କାରଣ ଇନ୍ଦ୍ରିୟ ମାନେ ଯେତେବେଳେ ବିଷୟରେ ଲାଗିଯାଉଛନ୍ତି ମନ କାମ ଦ୍ୱାରା ଉତ୍ତେଜିତ ହେଉଛି, କାମନା ଦ୍ୱାରା ଉତ୍ତେଜିତ ହେଉଛି, ତେଣୁ ପ୍ରଥମେ ତାର ଆଶ୍ରୟ ସ୍ଥାନଟାକୁ ନଷ୍ଟ କରିବାର ଅଛି। ନିଷ୍କାମ କର୍ମ ଯୋଗରେ ଇନ୍ଦ୍ରିୟ ଗୁଡିକୁ ଆମେ ଯେତେବେଳେ ଭଗବତ ସେବାରେ ଲଗେଇବା ଏବଂ ଶ୍ରବଣ କୀର୍ତ୍ତନ ତା ସାଙ୍ଗରେ ଚାଲିବ, ଇନ୍ଦ୍ରିୟ ମାନେ ଶୃଙ୍ଖଳିତ ହେବେ। ବାହ୍ୟ ଇନ୍ଦ୍ରିୟ ଶୃଙ୍ଖଳିତ ହେଲେ ମନ ବୁଦ୍ଧି ଗୁଡିକ ଇନ୍ଦ୍ରିୟକୁ ଦୁଇ ଭାବେ ବିଭକ୍ତ କଲେ, ଗୋଟେ ବାହ୍ୟ ଇନ୍ଦ୍ରିୟ, ଗୋଟେ ଅନ୍ତ ଇନ୍ଦ୍ରିୟ। ଅନ୍ତରେ ଦୁଇଟା ଇନ୍ଦ୍ରିୟ ରହିଲେ ଯାହାକୁ ମନ ଆଉ ବୁଦ୍ଧି ବୋଲି କୁହାଯାଏ। ବାହ୍ୟ ଇନ୍ଦ୍ରିୟ ରହିଲେ ପଞ୍ଚ ଜ୍ଞାନେନ୍ଦ୍ରିୟ, ପଞ୍ଚ କର୍ମେନ୍ଦ୍ରିୟ। ପଞ୍ଚ କର୍ମେନ୍ଦ୍ରିୟକୁ ଭଗବତ ସେବା ଲଗେଇବା ଶୃଙ୍ଖଳିତ ହବ, ଆଉ ଭଗବାନ କୃପା ମିଳିବ। କୃପା ଦ୍ୱାରା ପ୍ରଭୁଙ୍କର କୃପା ଦ୍ୱାରା ହିଁ ଭକ୍ତ କୃପା ଭଗବାନଙ୍କ କୃପାରେ ଇନ୍ଦ୍ରିୟ ଗୁଡିକ ସେବନମୁଖୀ ହେବେ, ଗୋଟେ ସୁଖ ମିଳିବ। କାରଣ ଇନ୍ଦ୍ରିୟମାନଙ୍କୁ ଆମେ ଏମିତି କେବେ କହିପାରିବା ନା ଯେ ଇନ୍ଦ୍ରିୟମାନଙ୍କର ମଧ୍ୟ ବ୍ୟବହାର ନ କରିକି ତାଙ୍କୁ ଛାଡ଼ିଦେବି, ସେ ଖାଲି କେବେ ବସିବେନି। ସେ ଗୋଟେ ଯାହା ହେଲେ ତାଙ୍କୁ ଗୋଟେ ରସ ଦରକାର, କାରଣ ତାଙ୍କୁ ସେ ଯେହେତୁ ଅନାଦି କାଳରୁ ସେ ବିଷୟ ସଙ୍ଗେ ସମ୍ପର୍କ କରି ରଖି 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 ଚକ୍ଷୁ କର୍ଣ୍ଣ ନାସିକା ଜିହ୍ୱା ତୁକ୍ ସ୍ପର୍ଶ ରୂପ ରସ ଗନ୍ଧରେ ଆସନ୍ତ ସମ୍ପର୍କ ରହିଛି, ସେ ଭୋଗ କରିକି ଆସୁଛନ୍ତି। ତାଙ୍କୁ ଗୋଟେ ହାୟର ଏନଗେଜମେଣ୍ଟ ବା ହାୟର ଟେଷ୍ଟ ଆମକୁ ଦେବାର ଅଛି, କିନ୍ତୁ ଯିବକୁ ଏଇଟା ଭଲ ଲାଗିବନି। ଯିବକୁ ଭଗବାନ କଥା ଭଲ ଲାଗେ ନା, ଭଗବାନଙ୍କ ରୂପ ଭଲ ଲାଗେ ନା, ହବନି, ଏତେ ଶୀଘ୍ର ହବନି। ସେଥିପାଇଁ ଶ୍ରବଣ କୀର୍ତ୍ତନ ଚାଲିଛି, ତା ସାଙ୍ଗରେ ସେବା ଚାଲିଛି, ସବୁ ମିଶିଲା ପରେ ଗୋଟେ ଜୀବର ଗୋଟେ ଚେତନା ଆସିବ ବା ଇନ୍ଦ୍ରିୟ ଗୁଡିକ ସେବନମୁଖୀ ହେବ। କିନ୍ତୁ ବର୍ତ୍ତମାନ ସେ ପ୍ରଶ୍ନ ଉଠାଉଛନ୍ତି, ଇନ୍ଦ୍ରିୟମାନଙ୍କର ଯୋଉ ସ୍ୱଭାବ ରହିଛି ଭଗବାନଙ୍କ ସେବା କଲାବେଳେ ଠିକ ରହୁଛି, ଭଗବାନଙ୍କ ସେବା ଛାଡ଼ିଦେଇ ଯେତେବେଳେ ସରଳ କାର୍ଯ୍ୟ କରୁଛେ, ଶୋଉଛେ, ଖାଉଛେ, ଇତର ବାର୍ତ୍ତା କରୁଛେ, ପୁଣି ତାଙ୍କ ସ୍ୱଭାବ ଯେମିତି ସେମିତି ହେଉଛି, ତାହେଲେ ସେ ଅବସ୍ଥାରେ କ'ଣ କରିବାକୁ ପଡ଼ିବ? ଯେତେବେଳେ ନାମ କୀର୍ତ୍ତନ କରୁଛେ ସେତେବେଳେ ଭଗବାନଙ୍କ ସେବାରେ ଲାଗିଯାଉଛି, ସେତେବେଳେ ଠିକ ଚେତନା ରହୁଛି, ଯେତେବେଳେ ସେଟା ଛାଡ଼ି ଦେଉଛେ ଦେହ ବ୍ୟାପାର ପଳେଇ ଆସୁଛି, ବଳଦେବୀ ଦେଉଛନ୍ତି ସେ ପ୍ରଶ୍ନଟା ଉଠିଛନ୍ତି। ନନୁ ମୁଦିତ ଯନ୍ତ୍ରାୟ ନିଷ୍କାମ କର୍ମ ପ୍ରବଣତ ଇନ୍ଦ୍ରିୟ ନିୟମେନ କାମ କ୍ଷତିରୀତି ଯଥା ପ୍ରଦର୍ଶିତ, ଅର୍ଥାତ୍ ଦୈହିକ କର୍ମ କାଳେ ମୁକ୍ତ ଯନ୍ତ୍ରାମ୍ଭୁ ନ୍ୟାୟନ ଇନ୍ଦ୍ରିୟ ବୃତ୍ତି ପ୍ରସାରେ କାମସ୍ୟ ପୁନରୁଜ୍ଜୀବତି। ଆପଣ କହିଲେ, ସେ ଭଗବାନଙ୍କୁ ଅର୍ଜୁନ ପ୍ରଶ୍ନ କରିଥିଲେ, ଆପଣ କହିଲେ ଜଣେ ତାର କାମ ଅଧିଷ୍ଠାନ କରୁଛି କେଉଁଠି, କାମନାଟା ଆସୁଛି କେଉଁଠି, ଇନ୍ଦ୍ରିୟମାନଙ୍କରୁ। ଦୁଇଟା ଇନ୍ଦ୍ରିୟ ହେଲେ ବାହ୍ୟ ଇନ୍ଦ୍ରିୟ ଆଉ ଅନ୍ତର ଇନ୍ଦ୍ରିୟ, ଅନ୍ତର ଇନ୍ଦ୍ରିୟ ହେଲେ ମନ ଆଉ ବୁଦ୍ଧି, ଏମାନେ କେବେ ସଂଯମିତ ହେଇପାରିବେନି ଯଦି ଇନ୍ଦ୍ରିୟମାନେ ସଂଯମିତ ନ ହୁଅନ୍ତି, କାରଣ ଇନ୍ଦ୍ରିୟ ଯଦି ଅସଂଯମିତ ରହିଲା ଇନ୍ଦ୍ରିୟ ବିଷୟ ସାଙ୍ଗରେ ଲାଗିଗଲେ ମନ ତାର ତା ପଛକୁ ପଳେଇଯିବ। ତେଣୁ ବାହ୍ୟ ଇନ୍ଦ୍ରିୟ ଗୁଡ଼ିକ ଆମେ ଭଗବାନଙ୍କ ସେବାରେ ଲଗେଇବା, ଦେହକୁ ଯେମିତି ଭଗବାନ ପ୍ରଣାମ କରୁଛେ, ଭଗବାନ ପାଇଁ ଜଳ ଆଣୁଛେ, ଭଗବାନ ପାଇଁ ସେବା କରୁଛେ, କର୍ଣ୍ଣରେ ଭଗବାନ କଥା ଶୁଣୁଛେ, ଜୁହାରେ ପ୍ରସାଦ ପାଉଛେ, ଭଗବାନ କଥା କରୁଛେ, କଥା ବି କହୁଛେ, ଠିକ ଅଛି। ଏଇଟା ଯେତେଦିନ କରୁଛେ, ଯେତେ ସମୟ କରୁଛେ, ମନ ଇନ୍ଦ୍ରିୟ ଗୁଡିକ ଠିକ ସମୟ ଠିକ ରହୁଛନ୍ତି, ତାହେଲେ ଛାଡ଼ିଦେଲା ପରେ ସେ ଗୋଟେ ଉଦାହରଣ ଦେଲେ, ଗୋଟେ ନ୍ୟାୟ ଦେଲେ, ମୁଦ୍ରିତ ଯନ୍ତ୍ରାଭୁ ନ୍ୟାୟ, ମୁଦ୍ରିତ ଯନ୍ତ୍ରାଭୁ ନ୍ୟାୟ କ'ଣ ତ ମାନେ ଯାହା ଜଣାପଡ଼ୁଛି, ମୁଁ ତ ଏତେ ନ୍ୟାୟ ପଡ଼ିନି, ମୁଁ ଆଜି କହିପାରିବି। ମୁଦ୍ରିତ ଯନ୍ତ୍ର ଅମ୍ଭୁ ନ୍ୟାୟ, ଜଳ ଥିବା ଗୋଟେ ଯନ୍ତ୍ର, ଗୋଟେ ଯନ୍ତ୍ରରେ ଜଳ ରହିଛି, ତାକୁ ଆମେ ମୁଦ୍ରି ତାକୁ ବନ୍ଦ କରିଦେଇଛି, ତାକୁ ବନ୍ଦ କଲେ କ'ଣ, ଜଳଟା ତା ଭିତରେ ଅଛି, ସେଟା ଅଛି, ସେଗୁଡ଼ା ଆମେ ବିଷୟ, ଆମେ ଭଗବାନଙ୍କ ସେବା କଲାବେଳେ, ଭଗବାନଙ୍କ ନାମ କଲାବେଳେ, ଭଗବାନଙ୍କ ସେବାରେ ଲାଗିକି ରହିଲେ ଆମ ଭିତରେ କାମନାଟା ଅଛି, ଯେତେବେଳେ ସେଟା ବନ୍ଦ କରିଦେଉଛେ, ପୁଣି ସେଠି କହୁଛନ୍ତି ଅର୍ଥାତ୍ ଦୈହିକ କର୍ମ କାଳେ, ଯେତେବେଳେ ଦେହ କର୍ମ କରୁଛେ, ସବୁବେଳେ ଚବିଶ ଘଣ୍ଟା ଭଗବାନ କାମ କରୁନି, ସେତେବେଳେ ନିଷ୍କାମ କର୍ମଟା ଛାଡ଼ି ଦେଇକି ଦେହ କର୍ମ କରୁଛି, ସେତେବେଳେ ପୁଣି କ'ଣ ଚାଲି ଆସୁଛି, ମୁକ୍ତ ଅମ୍ବୁ ନ୍ୟାୟ, ମୁକ୍ତ ଅମ୍ବୁ ମୁକ୍ତ ଯନ୍ତ୍ରାମ୍ବୁ ନ୍ୟାୟନ, ସେ ଅମ୍ବୁ ଯନ୍ତ୍ର ବା ଜଳ ଜଳ ଯନ୍ତ୍ରଟା ଯୋଉଟା ମୁକ୍ତ ଖୋଲିଗଲା, ଖୋଲିଗଲା ମାନେ ଜଳ ପଳେଇଗଲା, ଜଳ ଅଛି ତା ଭିତରେ ନା, ଯେତେବେଳେ ଦେହାଦି କର୍ମ କରୁଛେ ପୁଣି ଅନ୍ତର ଭିତରେ ଗୋଟେ କିଛି କାମନା ପଳେଇ ଆସୁଛି, ଯେତେବେଳେ ଦେହାଦି କାମନା ଛାଡ଼ି ଦେଇକି ଭଗବାନଙ୍କ ସେବା କରୁ ସେତେବେଳେ କିଛି କାମନା ଆସୁନି, ତାହେଲେ କରିବା କ'ଣ, କାରଣ ଦେହଟା ଅଛି ମାନେ ଦେହ ପାଇଁ ତ କିଛି ତ କର୍ମ କରିବାକୁ ହିଁ ପଡ଼ିବ, ଯେତେବେଳେ ଦେହ କର୍ମ କରୁଛି ଆଉ ଭଗବତ ଚେତନା ରହୁନି, ଯେତେବେଳେ ଭଗବତ ଭଗବତ ଚେତନା ରହୁଛି ସେତେବେଳେ ଦେହ କିଛି ଦେହ ମନ ଇନ୍ଦ୍ର କିଛି ପ୍ରୋବ୍ଲେମ୍ ତିଆରି କରୁନି, ସେଥିରେ ନା ଇଏ କାମନା ପୁଣି ପୁଣି ଉଜ୍ଜୀବିତ ହେଇଯାଉଛି, କାମନାଟା ପୁଣି ଉଜ୍ଜୀବିତ ହେଇଯାଉଛି, ଭଗବତ କର୍ମ କହିଲେ କର୍ମ କଲେ କାମନା ଆଉ କିଛି ଯାହାକୁ ତାର ପ୍ରତାପ ଦେଖାଉନି, କିନ୍ତୁ ଦୈବ କର୍ମ କଲେ ପୁଣି କ'ଣ କରୁଛି ସେ ଉଜ୍ଜୀବିତ ହେଇଯାଉଛି, ତାହେଲେ କ'ଣ କରାଯିବ, ସେଠି ସେ କହିଲେ ନାହିଁ ଇତି ରସୋପିୟ ପରମ ଦୃଷ୍ଟା ଇତି ପୂର୍ବୋକ୍ତ ଉପଦିଷ୍ଠେନ ବିବିକ୍ତା ଅନୁଭବେନ ନିଶେଷ ତସ୍ୟ କ୍ଷତି ସ୍ୟାତ୍ ଇତି ଦର୍ଶୟତି ଇନ୍ଦ୍ରିୟାଣି ତ୍ୱଭ୍ୟମ୍, ଏ ଦୁଇଟି ଶ୍ଳୋକରେ ଦେଖେଇଲୁ ତାକୁ ପୁରା ମାର୍ଗବାଦ ଅଛି, କାମନାଟାକୁ ଏମିତି ନିଷ୍କାମ କର୍ମ ଯୁଗରେ ଆମେ କେଉଁ ସ୍ତର ପର୍ଯ୍ୟନ୍ତ ସେବା କଲେ କର୍ମ କଲେ ସିଏ ତାକୁ କ'ଣ କହିବ, ଏମିତି କହିଲେ ଜଳ ଥିବା ଯନ୍ତ୍ର ଗୁଡ଼ାକୁ ବନ୍ଦ କରିଦେଇଯିବେ, ତା ଭିତରେ କ'ଣ ଅଛି, ଜଳଟା ଅଛି ନା, ସେଟା ଭଗବତ ସେବାଟା ସିନା ଆମେ କରୁଛେ କରୁଛେ, କିନ୍ତୁ ଦେହଟା ଅଛି ନା, ଦେହ ଥିଲା ଦେହ କର୍ମ ଟିକେ କରୁଛେ ପୁଣି କାମନା ଯାଇ ଆସୁଛି, ତାକୁ କ'ଣ କରିବା ପୁଣି, ସେ ନା ଇଏ ହବନି, ତାକୁ ତୁମେ ଯେତେବେଳେ ପରମ ଦୃଷ୍ଟା ନିବର୍ତ୍ତନ ତୁମେ ଯେତେବେଳେ ଉଚ୍ଚ ସୁଖ ପୂର୍ବୋକ୍ତ ନ୍ୟାୟ ପୂର୍ବରୁ ଯୋଉଟା କହିଛି ଅର୍ଜୁନ ତୁମେ ସେଇ ସୁଖ ନ ପାଇଲା ପର୍ଯ୍ୟନ୍ତ ସେ ରହିବ, ସେ ତୁମେ ଆଗେ ବୁଝ ତୁମର ସେ ସୁଖଟା ତୁମେ କିଏ ଆଉ ତୁମର କେଉଁ କର୍ମ କରିବାର ଆବଶ୍ୟକ ରହିଛି, ସେଟା ବର୍ତ୍ତମାନ ଯାଉଛନ୍ତି ସେ ଶ୍ଳୋକକୁ ଯାଉଛନ୍ତି, ଇନ୍ଦ୍ରିୟାଣି ପରାଣି ଆହୁ ଇନ୍ଦ୍ରିୟେଭ୍ୟୋ ପରଂ ମନଃ ମନସସ୍ତୁ ପରା ବୁଦ୍ଧି ଯୋ ବୁଦ୍ଧି ପରତୋସ୍ତୁ ସହ, କର୍ମେନ୍ଦ୍ରିୟ ଗୁଡିକ ନିର୍ଜୀବ ଭୌତିକ ପଦାର୍ଥ ଠାରୁ ଉନ୍ନତର, ମନ ଇନ୍ଦ୍ରିୟ ଠାରୁ ଅଧିକ ଉନ୍ନତ, ବୁଦ୍ଧି ମନ ଅପେକ୍ଷା ଅଧିକ ଉନ୍ନତ ଏବଂ ଆତ୍ମା ବୁଦ୍ଧି ଅପେକ୍ଷା ଅଧିକ ଉନ୍ନତ, ବର୍ତ୍ତମାନ ଦେଖି ଦେଖିବା ଯିବେ ତୁମେ ହଉଛ ଆତ୍ମା, ତୁମେ ଇନ୍ଦ୍ରିୟ ନୁହଁ ମନ ନୁହଁ ବୁଦ୍ଧି ନୁହଁ, ତୁମେ ଯେପର୍ଯ୍ୟନ୍ତ ଆତ୍ମସ୍ଥିତିକୁ ସମ୍ପୂର୍ଣ୍ଣ ଭାବରେ ନ ଯାଇପାରିଛ ପ୍ରେମ ସ୍ଥିତିକୁ ନ ଯାଇପାରିଛ ସେ ପର୍ଯ୍ୟନ୍ତ ଏ କାମନା ଗୁଡିକ ରହିବ, ପ୍ରେମଟା ତୁମେ ନ ପାଇଲା ପର୍ଯ୍ୟନ୍ତ କାମନାଟା ରହିବ, କାମନାଟା ତୁମକୁ କେତେବେଳେ ବିଚଳିତ କରିଦେଇପାରେ କେତେବେଳେ ନ କରିପାରେ, ଭାବସ୍ଥିତିକୁ ନ ଗଲେ ପ୍ରେମ ସ୍ଥିତିକୁ ନ ଗଲେ କାମନା ଆତ୍ୟନ୍ତିକ ହବନି, ସେ କାମନାଟା ସୂକ୍ଷ୍ମ ଭାବରେ ଦେହ କାମନା ନଥାଇପାରେ ଧନ କାମନା ନଥାଇପାରେ ପ୍ରତିଷ୍ଠା କାମନା ପଳେଇ ଆସୁ, ସେଟା ବି କାମନା ଏଟା ରହିବ, ତେଣୁ ବର୍ତ୍ତମାନ ବୁଝୁଛନ୍ତି ରସୋପିର ରସୋପି ଆସେ ପରମ ଦୃଷ୍ଟା ନିବର୍ତ୍ତନ୍ତି, ଉନ୍ନତ ରସ ଯେତେ ପର୍ଯ୍ୟନ୍ତ ଇନ୍ଦ୍ରିୟ ମାନେ ନ ପାଇଛନ୍ତି ସେ ନିମ୍ନ ରସକୁ ଛାଡ଼ିବେ ନାହିଁ, ତେଣୁ ଏଇ ଇନ୍ଦ୍ରିୟ ଗୁଡିକୁ ହାଇ ଟେଷ୍ଟ ଦବା ପାଇଁ ଗୋଟେ ରହିଲା ଆମର କ'ଣ ନିଷ୍କାମ ସେବା, ତା ସହିତ ଶ୍ରବଣ କୀର୍ତ୍ତନ ଆଉ ଇନ୍ଦ୍ରିୟ ଗୁଡିକୁ ଭଗବାନଙ୍କ ସେବାରେ ସୁଲଗେଇବା, ଆଉ ଶ୍ରବଣ କର କୀର୍ତ୍ତନ ଦ୍ୱାରା ଆମ ଚେତନାକୁ ତିଆରି କରିବା, ଯାହାଦ୍ୱାରା ଆମେ ପ୍ରସ୍ତୁତ ହବା ଯେ ମୁଁ ହଉଛି ଭଗବାନଙ୍କର ଅଂଶ, ଏଠି ସେ ଏଇଟା କଥା ମୁଁ କହିବେ, ଆମର ଇନ୍ଦ୍ରିୟ ଆମର ଯୋଉ କାମନାଟା ଆସୁଛି କାହିଁକି ଆମେ ଶରୀର ଭାବିଲେ କାମନା ଆସିବ, ଆମେ ଶରୀର ଭାବିବା ଆମର କ'ଣ ଦରକାର, ଟଙ୍କା ଦରକାର ମୋର ଘର ଦରକାର, ମଣିଷ ଯୋଉ କାମନାଟା ଆସୁ ମୋ ଶରୀର ମୋର ରକ୍ଷା କେମିତି କରିବି କେମିତି ଭଲ ଖାଇବି କି ଭଲ ରହିବି, ଶରୀର ଚିନ୍ତାରେ ଆସିଲା ମାନେ କାମନାଟା ଆସିବ, କିନ୍ତୁ ଆମେ ତ ସର ନାମ ଆତ୍ମା ନା, ଏଇ ତ ବୁଝିଗଲା ପରେ ଆଉ କାମନା କିଛି ଆସିବ, ଆତ୍ମା ମାନେ ଆତ୍ମା ଯୋଗୁଁ ଶରୀରଟା ରହିଛି, ତାହେଲେ ଆତ୍ମା କିଏ ମେଣ୍ଟେନ୍ କରୁଛି, ଆତ୍ମା କିଏ ଚଳଉଛି, ଭଗବାନ କୃଷ୍ଣ ପରମାତ୍ମା ଚଳୁଛନ୍ତି, ତାହେଲେ ମୁଁ ଯଦି ତାଙ୍କର ଶରଣରେ ଗଲି ତାଙ୍କ ଅଣ୍ଡର ରହିଲି ତାହେଲେ ସେ କ'ଣ କରିବେ, ସେ ଆତ୍ମାଟାକୁ ଚଳାଇବେ ଜୀବାତ୍ମାଟାକୁ, ମୁଁ ଯେଉଁ ଜୀବାତ୍ମା ମୋତେ ଚଳାଇବେ ମୋ ଶରୀରଟା ବି ଚଳିବ, ଆମେ ଯେତେବେଳେ ଏ ପର୍ଯ୍ୟନ୍ତ ସେ ସ୍ଥିତିକୁ ନଯିବା ସେପର୍ଯ୍ୟନ୍ତ ଆମେ କାମନାରେ ବିରକ୍ତ ହଉଥିବ। ମଣିଷ ଯଦି କାମନା କରୁଛି, ପଶୁପକ୍ଷୀ କ'ଣ ସେଠି କାମନା କରୁଛି? ପଶୁପକ୍ଷୀ ତାଙ୍କ ପାଇଁ କ'ଣ ବାତ୍ୟା ବନ୍ୟା ମରୁଡ଼ି ନାହିଁ ନା କ'ଣ? ସେମାନେ କିଛି ଯୋଜନା କରୁନା। ପଶୁପକ୍ଷୀ ମାନେ ତ ତାଙ୍କର କିଛି କାମନା ନାହିଁ, ତାଙ୍କ ପାଇଁ ପଶୁପକ୍ଷୀ ପାଇଁ ବ୍ୟାଙ୍କ ଅଛି ନା କ'ଣ କହିଲ? ତୁମର ହଜାର ବ୍ୟାଙ୍କ ବାହାରୁଛି, ତୁମେ ଡିପୋଜିଟ୍ କରି ପକଉଛ, ତୁମେ ତ ଡିପୋଜିଟ୍, ତାଙ୍କର କ'ଣ ଡିପୋଜିଟ୍ ଅଛି କହୁ? ସେମାନେ କେମିତି କହୁଛନ୍ତି? ତାଙ୍କର ତ କେମିତି କାମନା ଆସୁ? ଅଲଗା ଅଲଗା ଶରୀର ମାନଙ୍କରେ କାମନା କିଛି ନାହିଁ, ତାଙ୍କର ଗୋଟେ କାମନା କେବଳ ଆହାର ନିଦ୍ରା ଭୟ ମିଥୁନି, ଚାରିଟା କାମନା ତାଙ୍କ ସେ ସର୍ବଚେତନ ଖଣ୍ଡେ ଖାଇଦେବେ ଆସି ପୁଣି ପ୍ରକୃତି ଦ୍ୱାରା ସଂଯୋଗ। ସେ ନୂଆ ନୂଆ କିଛି କାମନା କରିପାରିବେନି। ଏଇ ଯୋଉ ଚାଟ ମସଲା କ'ଣ, ଚଣା ମସଲା, ଚାଟ ମସଲା, ଏଇ ଯୋଉ ପକେଇ ଖାଉଛୁ ସବୁ କ'ଣ, ଇଏ ବଗ କ'ଣ ମାଛ ସାଙ୍ଗରେ କ'ଣ ଲୁଣ ପକେଇ ଖାଉଛି ନା କୁକିଂ କରି ଖାଉଛି? ତାର ସେମିତି ସକାଳୁ ସେ ଉଠିଲା, ତାର ସେ ମାଛ ଉଦ୍ଧାରିଲା ଖାଏ, ସେ ଗୋଟିଏ ଜିନିଷ ଖାଉଛନ୍ତି, ତାଙ୍କୁ ତାଙ୍କର ଇନ୍ଦ୍ରିୟ ଗୁଡ଼ିକ ତ କେମିତି ତାଙ୍କୁ କିଛି କଷ୍ଟ ଦେଉନି, ସେ ଗୋଟିଏ ଜିନିଷ ଖାଉଛନ୍ତି ନା ଅଲଗା କିଛି ଖାଉଛନ୍ତି? ପ୍ରତ୍ୟେକ ଜୀବ ଦେଖ, ସେମାନେ ଗୋଟିଏ ଗୋଟିଏ ଜିନିଷ ଖାଇ ଦେଉଛନ୍ତି। ଅଲଗା ଜୀବ ଜନିରେ ତାଙ୍କ କାମନା ସେମାନେ ବଢ଼େଇ ପାରିବେ, ପ୍ରକୃତିରେ ସେମାନେ ସଂଯମିତ ହେଇକି ରହୁଛନ୍ତି। ମଣିଷ ଗୋଟେ ଏମିତିକା ଶରୀର, ତାର ଯୋଉ ଶୁଦ୍ଧ କାମନା ହଉଛି ଆତ୍ମାକୁ ଭଗବାନଙ୍କର ସେବା କରିବାକୁ ପଡ଼ିବ, ଭଗବାନଙ୍କୁ ପ୍ରାର୍ଥନା କରିବାକୁ ପଡ଼ିବ, ମୋତେ ଜଗତରୁ ବାହାରିବାକୁ ପଡ଼ିବ। ଶୁଦ୍ଧ କାମନା ନ ହେଲେ ତା କାମନା କେତେ ଏ ଜୀବନ ସାରା କେବଳ କାମନାରେ ହତ ହେବ, କାମନା ତାକୁ ମାରିବ। ଯେତେ ବୁଦ୍ଧ ବୁଦ୍ଧଦେବ ଲେଖିଥିଲା ନା, କାମନାର ବିନାଶରେ ଦୁଃଖର ବିନାଶ, କୋଉଠି କାମନା ବିନାଶ ହବ? ଯିବ ଜୀବ ତ ଗୋଟେ ତା କାମନା ଆସିବ, ସରଳ ଧୈର୍ଯ୍ୟ ତାର କାମନା ଆସିବ, କାମନାଟା କେମିତି ଛାଡ଼ିବ? ସେ ଜୀବ ଛାଡ଼ିପାରିବ? ସେଥିପାଇଁ ଆମର ଏ ଶୁଦ୍ଧ କାମନା କୃଷ୍ଣ ଚେତନା ହଉଛି କ'ଣ? ଶୁଦ୍ଧ କାମନା, କାରଣ ଆମ ଆତ୍ମା ନା ସେଇଟାକୁ ସେ ଦେଖାଉଛନ୍ତି। ତୁମେ ଇନ୍ଦ୍ରିୟ ମନ ବୁଦ୍ଧି ଶରୀର ବିଷୟ ୟାର ଭିତରେ ରହିଥିଲା ପର୍ଯ୍ୟନ୍ତ ତୁମେ କେବେ ହେଲେ କାମନାରୁ ଯେ ବିଜୟ ଲାଭ କରିପାରିବ ନାହିଁ, ତୁମକୁ ଆତ୍ମସ୍ଥିତିକୁ ଆସିବାକୁ। ଏଇଟା ପ୍ରଭୁପାଦ ଜାଣିଥିଲେ, ଯେତେ ଫିଲୋସଫି ଯେତେ ଜିନିଷ ଶାସ୍ତ୍ର ଥାଉ ସେ ଗୋଟିଏ ଜିନିଷ ପାଇଁ ବାଡ଼ି ବାଡ଼ି କହିଲେ, ସରର ଆତ୍ମ ସରର ଆତ୍ମ, ଏତିକି ଟ୍ରେନିଂ ଦେଲେ। ଭାରି ଇମ୍ପୋର୍ଟାଣ୍ଟ, ଯଦି ଗୋଟେ ପଶୁକୁ ପକ୍ଷୀକୁ ଭଗବାନ ପୋଷଣ କରନ୍ତି, ଆମେ କାହିଁକି ପୋଷଣ କରିବେ? ଆମର ଦାୟିତ୍ୱ କାହିଁକି ଡେଭେଲପ୍ ହବା? ମଣିଷ ଏତେ ଚିନ୍ତା କରୁଛି, ପଶୁପକ୍ଷୀ ତାଙ୍କ ଚିନ୍ତା କରୁନା, ତାଙ୍କ ଦାୟିତ୍ୱ କିଏ ନେଉଛି? ଭଗବାନ ନେଉଛନ୍ତି, ଆମର ନେବେ। ସେଥିପାଇଁ ଆମର ଦାୟିତ୍ୱ ନେଇପାରିବେ ବୋଲି ପଶୁପକ୍ଷୀମାନଙ୍କ ପାଇଁ ତାଙ୍କ ପାଇଁ ମେସିନ୍ ନଥିଲା, ସେମାନେ ହାତ ଗୋଡ଼ ସବୁ କାମ କରିପାରିବେନି ବୋଲି ତାଙ୍କ ପାଇଁ ଖାଦ୍ୟ ରଖିଛନ୍ତି। ଆମ ପାଇଁ ସବୁ ଭଗବାନ ଶସ୍ୟ ରଖିଦେଇଥିଲେ, ଗୋମାତା ରଖିଥିଲେ, ଜଙ୍ଗଲ କରିଦେଇଥିଲେ, ଜମି କରି ଛାଡ଼ି ଦେଇଥିଲେ, ବିଭିନ୍ନ ଶସ୍ୟ, ବିଭିନ୍ନ ଲୋକ, ବିଭିନ୍ନ ସିଜିନ୍ରେ ବିଭିନ୍ନ ଶସ୍ୟ ପନିପରିବା ସବୁ ସୃଷ୍ଟି କରି ତୁମେ ଖଟ ଖାଅ। ମଣିଷକୁ ଶାନ୍ତ ରହିବା ପାଇଁ ଭଗବାନ ସବୁ ସଜେଇ ଦେଇଥିଲେ, ଭଗବାନ କିଛି ଯନ୍ତ୍ର ଦେଇନଥିଲେ ମଣିଷ ପାଇଁ। ଯେତେବେଳେ ମଣିଷ ଆସିଲେ ମଣିଷ ଗୋଟିଏ ଯନ୍ତ୍ର ଦେଇଥିଲେ, ତୋ ଶରୀର ହଉଛି ଯନ୍ତ୍ର, ତୋର ଆଉ କିଛି ଯନ୍ତ୍ର ଦରକାର? ମଣିଷରେ କ'ଣ ଥିଲା? ଏ ଯୋଉ ଲଙ୍ଗଳ କରୁଥିଲେ କେମିତି ଭାବରେ କରୁଥିଲେ? କାଠ ରହୁଥିଲା ନା ସବୁ ସବୁ ସେ କଥା। ମଣିଷ ମଣିଷ ପାଇଁ କୌଣସି ମାନେ ମେସିନ୍ ଆବଶ୍ୟକ ନଥିଲା, ଆଉ ସୁଖରେ ଲୋକମାନେ ରହୁଥିଲେ। ତାଙ୍କ ଭଗବାନ ସଜେଇ ଦେଇଛନ୍ତି ନା, ଜାଳିବା ପାଇଁ କାଠ, ଯୋଉଠି ଯୋଉ ଏରିଆରେ ଜଙ୍ଗଲ ନାହିଁ ସେଠି କ'ଣ ହବ? ଜଙ୍ଗଲ ନାହିଁ ସେଠି, ତାଙ୍କର ସେଠି ଗାଈ ରଖିଲି, ଗୋବରରେ ଜାଳୁଥିଲି, ଗୋବର ଜାଳିଲା ପରିବେଶ ହବନି, ଖର୍ଚ୍ଚ ବି କିଛି ନାହିଁ। ଗ୍ୟାସ୍ ଭଲ କେତେ ଟଙ୍କା ଦେଇ କିଣୁଛ? 1200-1300 ଦେଇ କିଣୁଛ, ପୁଣି ଏଇଟା ବିଷ ଗୁଡ଼ା ତାକୁ ଜାଳି ଖାଇବ, ବିଷଟା ଜାଳିକି ରୋଷେଇ କରୁଛ, କ'ଣ କରିବ? ଗ୍ୟାସ୍ ଗୁଡ଼ା କ'ଣ ଏଇଟା ବିଷ ନୁହେଁ? ପେଟ୍ରୋଲର ବିଷ ଅଂଶଟା ତାକୁ ଭିତରେ ରଖା ହେଇଛି, ବାବା ତାକୁ ଆଣିକି ତୁ ଜାଳି ଖାଉଛ, ସେ ତୁ ଖାଇବୁ ବିଷ ଆଉ କ'ଣ ନା? ଆମେ କ'ଣ କରୁଛେ ମଣିଷର କାମନାଟାକୁ ଏମିତି ବର୍ତ୍ତମାନ ଯୋଉ ଶିକ୍ଷା ସଭ୍ୟତା ହେଉଛି କ'ଣ, ଗୋଟେ ଲୋକଟାକୁ କାମନାର ମୁଖକୁ ଫେରିଦେବ, ବହୁତ ପାଠ ପଢିବ, ବହୁତ ବଡ଼ ଚାକିରି କରିବ, ବହୁତ ବଡ଼ ପୋଜିସନ୍ ଯେ ତମର କ'ଣ, ବଡ଼ ଗୋଟେ କାମନାବାଦୀ ଲୋକ ସକାଳୁ ଉଠିବ କିନ୍ତୁ କାମନା କରିବି ଗୋଟେ ମିଲିନିୟର ହେବି, ଗୋଟେ କୋଟିପତି ହେବି, ଗୋଟେ ଫ୍ଲାଟ କୋଟ କିଣିବି, ଗୋଟେ ଗାଡ଼ି କିଣିବି, ଏଇ ଏଇ ଚେତନାକୁ ଯିବ ଆଉ ଲୋକମାନେ ଷ୍ଟ୍ରଗଲିଂ। ଆଉ ତୁମେ କେସ୍ ପ୍ରଥମେ ବୁଝ, ଆଉ ତୁମେ ଯଦି ଭାବିବ ମୁଁ କାମନା କରିବିନି, ମୁଁ କିଛି କରିବି, ମୋତେ କିଏ ମେଣ୍ଟେନ୍ କରିବ? କୃଷ୍ଣ ମେଣ୍ଟେନ୍ କରିବ, ଭଗବାନ ମେଣ୍ଟେନ୍ କରିବ, ଭଗବାନ ତୁମକୁ ଦାୟିତ୍ୱ ନେବେ, କିଛି କାହାର ଖାଇବାର ଅଭାବ ହେବନି, ଆଉ କିଛିର ଅଭାବ ହେଇପାରେ, ଖାଇବାର ପିଇବାର ଅଭାବ ହେବ, ସବୁବେଳେ ଭଗବାନ ସବୁ ଜୀବ ପାଇଁ ଯୋଗାଡ଼ କରି ରଖିଛନ୍ତି, ଆମର ସେଠି ବିଶ୍ୱାସ ଦେବା ଦରକାର। ପ୍ରଥମେ ସେମାନେ ଅର୍ଜୁନକୁ ବୁଝାଉଛନ୍ତି, ଅର୍ଜୁନ ପ୍ରଶ୍ନ କରୁଛନ୍ତି, ଆପଣ ଯାହା କହିଲେ ଠିକ୍ ଅଛି, ନିଷ୍କାମ କର୍ମ ଯୋଗ କଲେ ମନ ଠିକ୍ ହେଇଯାଉଛି, ଇନ୍ଦ୍ରିୟ ଠିକ୍ ହେଇଯାଉଛି, ସେମାନେ ସଂକଳିତ ହେଉଛନ୍ତି, କିନ୍ତୁ ଦେହ କର୍ମ ପଳାଇଗଲେ ପୁଣି ସେ କାମନା ଆସୁଛି, ତାହେଲେ କ'ଣ କରିବୁ? କହିଲେ ନାହିଁ, ତୁମେ ଉନ୍ନତ ରସକୁ ଆସ୍ୱାଦନ କରିବାକୁ ଚେଷ୍ଟା କର। ନା କେମିତି ଉନ୍ନତ ରସ ଆସ୍ୱାଦନ କରିବୁ? ନା ତୁମେ ଆତ୍ମା, ନା ତୁମକୁ ଆଉ କୌଣସି ଜିନିଷ ସୁଖ ଦେଇପାରିବ ନାହିଁ, କୌଣସି ଜିନିଷ ସୁଖ ଦେଇପାରିବ। ଯେ ବିବାହ ହେଇନି ସେ କହିଲେ ବିବାହ ହେଇଗଲେ ମୋର ସୁଖ, ଯେ ବିବାହ ହେଇଗଲା ତାକୁ ପଚାର ତୁମର ତ କ'ଣ ସୁଖ ମିଳିଲା, ତାକୁ ପଚାର ତୋର ପୁଅ ହେଇଗଲା, ତୋର ଝିଅ ହେଇଗଲା, ତୋର ଚାକିରି କଲୁ, ସମସ୍ତଙ୍କୁ ପଚାରି ଦେଖ କ'ଣ ସେମାନଙ୍କୁ ସୁଖ ମିଳିବ। କାହିଁକି ଗୋଟେ ଜୀବକୁ ସବୁ ଦେଲା ବୋଲି ସୁଖୀ ପାରୁନି, କାରଣ ସେ ସରଳ ନୁହେଁ, ସେ ହେଉଛି ଆତ୍ମା, ତା ପାଇଁ ଆତ୍ମସୁଖଟା ଦରକାର। ସେଇଟା ବର୍ତ୍ତମାନ ବୁଝାଉଛନ୍ତି ଯେ ତୁମେ ଆତ୍ମସୁଖ ସ୍ଥିତିକୁ ଆମେ ନଯିବା, ଆମେ କାମନାକୁ ଛାଡ଼ିବା, ପରମାତ୍ମା ଦେଇପାରିବେ, ବିଷ ଦେଇପାରିବେନି, ସର ଦେଇପାରିବେ। ପାଞ୍ଚଭୌତିକ ଦେହାଣି ଇନ୍ଦ୍ରିୟାଣି ପରାଣୀ ଆହୁ ପଣ୍ଡିତ ତାଲ୍ୟକତ୍ୱାତ୍ ତତ୍ ଅତି ସୂକ୍ଷ୍ମ ବିନାଶ ବିନାଶୀ ତ୍ୱଚ ଦେଖିଲେ ଲେଖିଲେ ପାଞ୍ଚଭୌତିକ ଦେହାତ ଇନ୍ଦ୍ରିୟାଣି ପରାଣୀ ଆହୁ କ'ଣ କହିଲେ ଇନ୍ଦ୍ରିୟାଣି ପରାଣୀ ଆହୁ ଇନ୍ଦ୍ରିୟଭ୍ୟୁ ପରମ ମନ ମନସତୁ ପରାବୃଦ୍ଧି ଜଗୁଦ୍ଧି ପରତୁଷ ପ୍ରଥମେ ବୁଝାଉଛନ୍ତି ତୁମେ କିଏ ଆସ ପଞ୍ଚଭୌତିକ ଦେହରେ ଇନ୍ଦ୍ରିୟାଣି ହେଉଛି ଶ୍ରେଷ୍ଠ ଗୋଟେ ଦେହଟା ଅଛି ତାହେଲେ ଗୋଟେ ଲୋକଟା ଅଛି ସେ କଥା କହିପାରୁନି ସେ ଦେଖିପାରୁନି ସେ ଚାଲିପାରୁନି ତାପରେ କ'ଣ ସେ ବଞ୍ଚିକି ନ ବଞ୍ଚିଲା ଭଳିଆ ଇନ୍ଦ୍ରିୟ ମାନେ ରହିଲେ ଆମେ ଦେହ କହୁଛୁ ଦେହଟା ଦେହ ଭିତରେ ଶ୍ରେଷ୍ଠ କିଏ ଇନ୍ଦ୍ରିୟ ନା ଇନ୍ଦ୍ରିୟ କାର୍ଯ୍ୟ ନ କଲେ ଗଲା ସେ ଇନ୍ଦ୍ରିୟାଣୀ ଇନ୍ଦ୍ରିୟାଣୀ ପରାଣୀ ଆହୁ ପାଞ୍ଚଭୌତିକ ଦେହାତ ଇନ୍ଦ୍ରିୟ ଇନ୍ଦ୍ରିୟାଣୀ ପରାଣୀ ଆହୁ ଆହୁ ପରାଣୀ ଆହୁ ପଣ୍ଡିତା ପଣ୍ଡିତ ଲୋକମାନେ ଏଟା କୁହନ୍ତି ଏ ସ୍ୱର ଭିତରେ ଇନ୍ଦ୍ରିୟ ମାନେ ହେଲେ ଶ୍ରେଷ୍ଠ ତତ୍ ଚାଳକ ତତ୍ କାହିଁକି ତୁମମାନେ ଶ୍ରେଷ୍ଠ ତାକୁ ଚଳଉଛନ୍ତି ଦେହ କିଏ ଚଳଉଛି ଶୋଇକି ରହିବ ତୁମେ ଶୋଇକି ରହିବ ତୁମେ ଉଠି ପଳେଇବ ଉଠି ପଳେଇବ ନା କ'ଣ ଶୋଇଲ ଶୋଇକି ରହିବ ଉଠିବ ଉଠିଲା ମାନେ କିଏ ଚାଲିବ ତୁମେ ତ ପାଦ ଚାଲିବ କର୍ମେନ୍ଦ୍ର ଗୋଟେ ଚାଲ କର୍ମେନ୍ଦ୍ର ନ ଚାଲିବ ତୁମେ ଦେଖିବ ଦେଖିଲ ମାନେ ଚକ୍ଷୁ ଖୋଲ ତ ଦେଖିବ ଇନ୍ଦ୍ରିୟ ମାନେ ଚଳଉଛନ୍ତି ତେଣୁ ଇନ୍ଦ୍ରିୟ ଯଦି ସର୍ବାପେକ୍ଷା ଇନ୍ଦ୍ରିୟ ମାନେ ହେଲେ ଶ୍ରେଷ୍ଠ ସେମାନେ କାହିଁକି ତତ୍ ଚାଳକ ତ୍ୱତ୍ ସେମାନେ ଚଳଉଛନ୍ତି ତତ୍ ଅତି ସୁଖ ତ୍ୱତ୍ ଅବିନାଶ ବିନାଶ ଅବିନାଶ ଅପି ବିନାଶ ସେ ବେଦାନ୍ତି ନା ପୁରା ସ୍ପଷ୍ଟ କରି ସବୁ ଜିନିଷ ସବୁ ଲେଖିବେ ପୁରା ସ୍ପଷ୍ଟ କରି ସିଦ୍ଧାନ୍ତ ଦେଇକି ଲେଖିବେ ଶରୀରଟା ନଷ୍ଟ ହେଇଗଲେ ବି ଇନ୍ଦ୍ରିୟ ଗୁଡ଼ିକ ନଷ୍ଟ ହଉନାହାନ୍ତି ଅତି ସୂକ୍ଷ୍ମ ମନ ବୁଦ୍ଧି ଇନ୍ଦ୍ରିୟ ଆଉ କିଏ ଯାଉଛନ୍ତି ଅହଙ୍କାର ଇଏ ସବୁ ଯାଉଛନ୍ତି ପାପ କରିଥିଲେ ଜଙ୍ଗଲ ଲୋକକୁ ଯିବେ ସ୍ୱର ଧୋଇଲେ ଗୋଟେ ଜୀବାତ୍ମା ଭିତରେ ମୁଁ ପଶିବେ ସେ ଜୀବାତ୍ମା ତାକୁ ସେ ସ୍ୱଭାବଟା ନେଇ ପଶିବ ସେ ଗୋଟେ ଛୁଆଟା ଜନ୍ମ ହଉନୁ ତାର ସ୍ୱଭାବ ଅଲଗା ହେଇଯାଉଛି କିଏ ଶାନ୍ତ କିଏ ଧୀର କିଏ ଘୋର କିଏ ମୂଢ ପ୍ରାୟ ତିନି ପ୍ରକାର ଲୋକ ରୁହନ୍ତି ଶାନ୍ତ ଘୋର ମୂଢ ସରି ଶାନ୍ତ ହଁ ଶାନ୍ତ ସ୍ୱଭାବର ଗୋଟେ ଲୋକ ଅଛନ୍ତି ଗୋଟେ ଘୋର ସ୍ୱଭାବ ରାଜସିକ କି ଘୋର ସ୍ୱଭାବ ଆଉ ଗୋଟେ ମୂଢ ସ୍ୱଭାବ ତାର ଅତ୍ୟନ୍ତ ମୂଢ ଆକାଶ ମିକ୍ସ ହେଇକି ହୁଅନ୍ତି ପ୍ରାୟ ତିନିଟି ସ୍ୱଭାବ ଲୋକ କିଏ ଶାନ୍ତ ସ୍ୱଭାବରେ କିଏ ଘୋର ସ୍ୱଭାବରେ ରାଜସିକ କିଏ ମୂଢ ସ୍ୱଭାବରେ ଏସବୁ କାହିଁକି ଡିଫରେନ୍ସ କାହିଁକି ଆସୁଛି ଆଉ ରୁଚି ବି ଭିନ୍ନ ଭିନ୍ନ କାହିଁକି ହେଉଛି କିଏ ଦେଖ ଟିକେ ଛୁଆ ସେ ଜନ୍ମର ଚାଲାକ ଚତୁର କି କିଏ ଜନ୍ମର ଦେଖ ଚୋରି କରି ଆସିଲାଣି କିଏ ଜନ୍ମର ନିଶା ଖାଇ ଆସିଲାଣି ଏଇ ଯେଉଁ ସ୍ୱଭାବ ଗୁଡିକ ଇନ୍ଦ୍ରିୟ ଗୁଡିକର ସ୍ୱଭାବ ସେ କହୁଛନ୍ତି ବିନାଶ ଅବିନାଶୀ ତ୍ୱତ୍ ଶରୀର ବିନାଶୀ ହେଉଛି ଶରୀର ଠାରୁ ଇନ୍ଦ୍ରିୟ କାହିଁକି ଶ୍ରେଷ୍ଠ ନା ଶରୀର ବିନାଶ ହେଇଗଲେ ବି ଇନ୍ଦ୍ରିୟ ବିନାଶ ହେବ ଯେଉଁ ସ୍ୱରକୁ ଯାଉଛି ଜୀବାତ୍ମା ତା କର୍ମ ହିସାବରେ ଆଉ ଗୋଟେ ଯେଉଁ ମାତୃଗର୍ଭ ଚୋରିକି ଯାଉଛି ସେଠି ଇନ୍ଦ୍ରିୟ ସ୍ୱଭାବ ଗୁଡାକ ସୁପ୍ରକାଶ କରିବେ। ଇନ୍ଦ୍ର ଗୁଡାକ ଏତେ ମାନେ ମାନେ ତାର ବଳବାନ ଅତି ସୂକ୍ଷ୍ମ ସିଏ ପୂର୍ବ ସଂସ୍କାର ଗୋଟେ ଚାଲିଲୁ ସେ କଥା ସିଏ କହୁଛନ୍ତି। ଇନ୍ଦ୍ରିୟ ଘିଅ ମନ ପରମ, ଇନ୍ଦ୍ରିୟ ଘିଅ ପରମ ମନ ସେଟା ସିଏ କହୁଛନ୍ତି। ଇନ୍ଦ୍ରିୟ ଘିଅ ମନ ପର ଜାଗରେ ତେଷାଂ ପ୍ରବର୍ତ୍ତକ ସ୍ୱପ୍ନ ତେଷୁ ସ୍ୱସ୍ମିନ୍ ବିଲୟେଷୁ ରାଜ୍ୟକର୍ତ୍ତୃତ୍ୱ ସ୍ଥିତ ପାଚ। ଆଚ୍ଛା ଶରୀର ଅପେକ୍ଷା ଶ୍ରେଷ୍ଠ କି ହେଲା ଇନ୍ଦ୍ରିୟ, କାହିଁକି ଇନ୍ଦ୍ରିୟ ଶ୍ରେଷ୍ଠ ହେଲା ନା ଶରୀର ବିନାଶ ହେଇଗଲେ ବି ଇନ୍ଦ୍ରିୟ ତା ସ୍ୱଭାବକୁ ଧରିକି ପରବର୍ତ୍ତୀ ସ୍ୱରରେ ପ୍ରବେଶ କରିଛି ବିନାଶ ହୁଏ। ଆଚ୍ଛା ଇନ୍ଦ୍ରିୟ ଠାରୁ ଶ୍ରେଷ୍ଠ କିଏ ଇନ୍ଦ୍ରିୟ ପରମ ମନ, ଇନ୍ଦ୍ରିୟ ବିଶ୍ରାମ ନେଇଯାଉଛନ୍ତି ମନ ବିଶ୍ରାମ ନଉନି, ମନ ବିଶ୍ରାମ ନିଏ ପରେ ବଳଦେବୀ ଦର୍ଶନ ଚକ୍ରପାତ କହିବେ ମନ ବି ଯେତେବେଳେ ଗାଢ ଶୁଶୁ ପୁରା ଘୋର ନିଦ୍ରାରେ ଆଉ କିଛି ମନରେ ଛୁଆଟା ଶୁଣିବ ଯେ ଘୋର ନିଦ୍ରାରେ ଶୋଇଥିବ ତ ଉଠେଇଦେବ, ଉଠେଇଦେବ କ'ଣ ଭାବିବ ଉଠିକି ଆଙ୍କର ଅନ୍ୟ ପାଟିଟାକୁ ଦେଖି ଦେଖିନ ତୁମେ ଯେ ଜୋର ଶୋଇଛି ପୁରା ସୁସୁପ୍ତିକି ପଳେଇଛି ଗାଢ ସୁସୁପ୍ତିକି ଉଠେଇଦେବ ସେ ହଉ ଏଟା ମନ କିଛି କାମ କରିବ କେଉଁଠିରେ କ'ଣରେ ସେ ଉଠି ସେ ଛୁଆକୁ ଦେଖିବ ଛୁଆ ଉଠିପରେ ଉଠି ଅନେଇବା ଉଠି କ'ଣ ତାପରେ ଦେଖିଲେ ତା ମାଆକୁ ପୁଣି ଧୀରେ ଧୀରେ ମନ ଫେରିବ ତାମାନେ କ'ଣ ମନ ଶୋଇଯାଇଥିବ ମନ ସୁସୁପ୍ତି ଗାଢ ସୁସୁପ୍ତିରେ ମନ ବି ରେଷ୍ଟ ନେଇଯାଏ ସେ ମନ ଶ୍ରେଷ୍ଠ ବୁଦ୍ଧି କିନ୍ତୁ ରେଷ୍ଟ ନିଏ ସେ କହିବେ କେମିତି କାହା କାମ କେତେ ସୁନ୍ଦର ସାଇଣ୍ଟିଫିକ ସେ ବୁଝେଇଛି ଇନ୍ଦ୍ରିୟ ଅପେକ୍ଷା ସରି ଶରୀର ଅପେକ୍ଷା ଇନ୍ଦ୍ରିୟ ଶ୍ରେଷ୍ଠ କାହିଁକି ଶରୀର ମାନେ ହିଁ ଇନ୍ଦ୍ରିୟ ଶରୀର ଯୋଉଟେ ନିର୍ଜୀବ ତା ଦେହରେ ଆତ୍ମା ରହିଛନ୍ତି ଆଉ ଇନ୍ଦ୍ରିୟ ମାନେ ହେଉଛନ୍ତି ସଜୀବ ଆତ୍ମାର ଉପସ୍ଥିତିରେ ଇନ୍ଦ୍ରିୟ ମାନେ ସବୁ କାର୍ଯ୍ୟ କରୁଛନ୍ତି ଆଉ ଶରୀର ନଷ୍ଟ ହେଇଗଲେ ବି ଇନ୍ଦ୍ରିୟ ମାନେ କ'ଣ ହେଉଛନ୍ତି ସେମାନେ ଜୀବିତ ହେଇକି ରହୁଛନ୍ତି ତା ସ୍ୱଭାବକୁ ଧରି ପରବର୍ତ୍ତୀ ସ୍ତରରେ ପ୍ରବେଶ କରୁଛନ୍ତି ଅବିନାଶ ହେଇକି ରହୁଛନ୍ତି। ଆଚ୍ଛା ଇନ୍ଦ୍ରିୟ ଅପେକ୍ଷା ଶ୍ରେଷ୍ଠ କି ନା ମନ, ଇନ୍ଦ୍ରିୟ ପରମ ମନ କାହିଁକି ନା ଇନ୍ଦ୍ରିୟ ବିଶ୍ରାମ ନେଉଛନ୍ତି ଆମେ ଶୋଇଗଲା ପରେ କ'ଣ ଆଖି ଦେଖୁଛି କାନ କି ଶୁଣୁଛି ଆମେ ଶୋଇଗଲୁ ତ ଇନ୍ଦ୍ରିୟ ସବୁ ଶୋଇଗଲୁ କିନ୍ତୁ ମନ ଶୁଣୁ ମନର ଦୁଇଟା ଅବସ୍ଥା ଅଛି ଗାଢ ସୁସୁପ୍ତିରେ ସେ ଶୋଇଯାଏ ମାନେ ପ୍ରାୟ ମନ ସ୍ୱପ୍ନରେ ସ୍ୱପ୍ନରେ ମନ ମନଟା ଚେଇଁଛି ବୋଲି ସ୍ୱପ୍ନଟା କଣ ମୁଁ ସ୍ୱପ୍ନ ଦେଖିଲେ ସ୍ୱପ୍ନଟା କାହା ଦ୍ୱାରା ଦେଖୁଛେ କୁହ ସ୍ୱପ୍ନ ମନ ଦ୍ୱାରା ଦେଖୁଛେ ନା କିନ୍ତୁ ଇନ୍ଦ୍ର ଅପେକ୍ଷା ଇନ୍ଦ୍ର ଶୋଇଗଲା ପରେ ବି ମନ ଜାଗରଣ ରହୁଛି ସେ ବୁଝାଉଛନ୍ତି। ଇନ୍ଦ୍ରିୟ ମନ ପର ଜାଗରେ ତେଷାଂ ପ୍ରବର୍ତ୍ତକ ତା ପ୍ରବର୍ତ୍ତକ କିଏ ମନ, ମନ କହିବ ନା ଟିକେ ସ୍କୁଲ ଯିବି ମନ କହିବ ମନ୍ଦିର ଯିବି ତାର ଇନ୍ଦ୍ରିୟ ଚାଲ ତେଣୁ ଇନ୍ଦ୍ରିୟକୁ ପ୍ରେରଣା କରୁଛନ୍ତି କିଏ ମନ ଜାଗ୍ରତ ଅବସ୍ଥା ସ୍ୱପ୍ନ ସ୍ୱପ୍ନ ରାଜ୍ୟ କର୍ତ୍ତୃତ୍ୱ ସ୍ଥିତ ଶୋଇଗଲା ପରେ ବି ସେ ସେ କହୁଛନ୍ତି ସ୍ୱପ୍ନରେ ମଧ୍ୟ ତାହାର ନିଜର କାରଣ ବିଲୀନ ହୁଏ ଏବଂ ରାଜାର କର୍ତ୍ତୃତ୍ୱ ରୂପେ ପୁନରାୟ ଅବସ୍ଥା ଶୋଇଯାଇଥିବ ଶୋଇଗଲା ପରେ ଲାଗିବ ତାର ବିଲୀନ ହେଇଗଲା କିନ୍ତୁ ଉଠିଗଲା ଆମେ ପୁଣି ରାଜା ହେଇଯିବ ମନ ଗୁଡ଼ିଏ ବେଳେ ରାଜା ସେ ତାକୁ ତା ପୋଷ୍ଟକୁ କେହି ନେଇପାରିବେ ସେ ଶୋଇଗଲେ ବି ଉଠି ପଡ଼ିବ ପୁଣି ତା ରାଜା ହେଇଛି ଯେତେବେଳେ ଜାଗ୍ରତ ରହୁଛି ଇନ୍ଦ୍ରିୟକୁ ଚଳଉଛି ଯେତେବେଳେ ଶୋଇଗଲା ଯେତେବେଳେ ବି ଶୋଇଗଲା ଇନ୍ଦ୍ର ମାନେ ଶୋଇଗଲେ ଶୋଇଗଲା ଉଠିଲା ପରେ ବି ସେ ହେଇଛି ରାଜା ଆଉ ଇନ୍ଦ୍ର ଶୋଇବାର ଦୁଇଟା ଅବସ୍ଥା ରହିଲା ଗୋଟେ ପୁରା ଗାଢ ସୁସୁପ୍ତିରେ ମନ ପୁରା ଶୋଇଗଲା କିନ୍ତୁ ସ୍ୱପ୍ନ ଅବସ୍ଥାରେ ବି ସେ ଶ୍ରେଷ୍ଠ ହେଇକି ରହିଲା ଇନ୍ଦ୍ର ମାନେ। ଆଚ୍ଛା ଇନ୍ଦ୍ରିୟ ପରମ ମନ ମନ ସତ୍ତ୍ୱ ବୁଦ୍ଧି ପରା ମନଠାରୁ ବୁଦ୍ଧି ହେଉଛି ଶ୍ରେଷ୍ଠ ନିଶ୍ଚୟାତ୍ମକ ବୁଦ୍ଧି ବୃତ୍ତି ଓ ସଂକଳ୍ପାତ୍ମକ ମନବୃତ୍ତି ପ୍ରସବା ତତ୍ତ୍ୱ ଜିନିଷ ତ ପୁରା ସୂକ୍ଷ୍ମ ଜିନିଷ ଗୁଡ଼ା ବୁଝିବାକୁ ପଡିବ ଦେଖିପାରେ ବି କଷ୍ଟ ଶରୀରଠାରୁ ଶ୍ରେଷ୍ଠ ହେଲେ ଇନ୍ଦ୍ରିୟ ଯେହେତୁ ଇନ୍ଦ୍ରିୟ ଅବିନାଶୀ ରହୁଛନ୍ତି ଇନ୍ଦ୍ରିୟଠାରୁ ଶ୍ରେଷ୍ଠ ହେଲେ ମନ କାରଣ ମନ ସବୁବେଳେ ଆଉ ଚାଳକ ହେଇକି ରହୁଛି ଶୋଇଗଲା ପରେ ଉଠିଲେ ସେ ବି ସେ ଇନ୍ଦ୍ରମାନଙ୍କର ରାଜା ଆଉ ଯେତେବେଳେ ଶୋଇଗଲେ ବି ସେ ଯେତେବେଳେ ବସୁଛି ସେ ବି ସ୍ୱପ୍ନ ଦେଖୁଛି। ମନଟାରୁ ଶ୍ରେଷ୍ଠ ହେଲେ ବୁଦ୍ଧି, କାହିଁକି ମନଟାରୁ ବୁଦ୍ଧି ନା ସଂକଳ୍ପ ବିକଳ୍ପାତ୍ମକ ମନଠାରୁ ବୁଦ୍ଧି ହେଉଛି ଶ୍ରେଷ୍ଠ। କଣ୍ଟା କରିବି କଣ୍ଟା କରିବି କଣ୍ଟା କରିବି କଣ୍ଟା କରିବି ମନ ଭିତରେ ପଡ଼ିଲା ଓଡ଼ିଆ ଗୋଟେ ଓଡ଼ିଆ କ'ଣ କହୁଛି ମୋର ମନଟା ଘାଣ୍ଟି ଓଳେଇ କହୁଥିନି ଯିବି ନା ଯିବି କରିବି ନା କରିବି ଏଟା କିଏ କହୁଛି ମନ କହୁଛି। ନିଶ୍ଚୟ ମନ ମନ କରିପାରେ ନା, ମନ କିଛି କରିପାରେ ନା, ନିଶ୍ଚୟ କିଏ କରେ ବୁଦ୍ଧି। ଏ ସଂକଳ୍ପ ବିକଳ୍ପାତ୍ମକ ମନକୁ ତା ଉପରେ କମାଣ୍ଡ କରେ କିଏ ବୁଦ୍ଧି, ବୁଦ୍ଧି କହିବ ଏଟା କରିବି ନାହିଁ ସେ ମନ ଯେଉଁ କରିବି କରିବି କରିବିନି କରିବି କରିବି ହଉଥିଲା ମୋତେ ମନେ ହେଲେ ସେଥିପାଇଁ ସେ କହିଲେ ମନ ଅପେକ୍ଷା ବୁଦ୍ଧି ହେଉଛି ଶ୍ରେଷ୍ଠ। ଯସ୍ତୁ ବୁଦ୍ଧିର ପି ପରତ ଉପିସ ସ ଦେହି ଜୀବାତ୍ମାଞ୍ଚିତ ସ୍ୱରୂପ ଦେହାଦି ବୁଦ୍ଧି ହସ୍ତତ ବିବିକ୍ତା ବିବିକ୍ତୟା ବିବିକ୍ତୟା ଅନୁଭୂତ ସତ ନିକେଶ କାମ କ୍ଷତି ହେତୁ ଭବତି ଇତି। ବୁଦ୍ଧି ଠାରୁ ବୁଦ୍ଧିର ପି ପରତ ଅପି ସ ବୁଦ୍ଧି ଠାରୁ ଶ୍ରେଷ୍ଠ ହେଉଛି ସ ସେହି ଜୀବାତ୍ମା। ଏ ଆତ୍ମା କ'ଣ କରେ ଏ ଆତ୍ମସ୍ଥିତି ଜଣେ ଚାଲିଗଲେ ସେ କାମର ବିଶେଷ କ୍ଷତି କରିଦେବ, କାମକୁ ପୁରା ବିନାଶ କରିଦେବ, କେବଳ ସେ ସମୟରେ ସେ କାମନାଟାକୁ ନଷ୍ଟ କରିଦେବ। ଆଉ ଆମେ ହଉଛି ସେ ଆତ୍ମା, ଭଗବାନ ଏଟା ଦେଖିବାକୁ ଯାଉଛନ୍ତି। ମନସ୍ତୁ ପରା ବୁଦ୍ଧି ଆତ୍ମାନ ଇତି କଠୋର ସ୍ଥାନରେ ଅଶ୍ୟ ଅର୍ଥ ତା ଅର୍ଥ କରୁଛନ୍ତି ଇନ୍ଦ୍ରିୟ ଅର୍ଥ ବିଷୟ ସଦାକର୍ଷିତା ପରାମ ପ୍ରଧାନୀ ଭୂତା। ସେ କହୁଛନ୍ତି ବିଷୟ ଇନ୍ଦ୍ରିୟ ବ୍ୟବହାର ମନ ଅଧୀନ ବୋଲି ଇନ୍ଦ୍ରିୟ ଗୁଡିକ ବିଷୟ ବିଷୟ ଠାରୁ ମନ ଶ୍ରେଷ୍ଠ। ବିଷୟ ଆଉ ଇନ୍ଦ୍ରିୟ ଏ ଦିନରେ ବ୍ୟବହାର କରନ୍ତି ଏକା ଅଧୀନରେ କାମ କରନ୍ତି, ଶରୀର ଅପେକ୍ଷା ଇନ୍ଦ୍ରିୟଟା ଶ୍ରେଷ୍ଠ ଏଟା ବୁଝିହେଲା। କାରଣ ଇନ୍ଦ୍ରିୟ ହଉଛି ଇନ୍ଦ୍ରିୟ ମାନେ ହଉଛନ୍ତି ଆକ୍ଟିଭ, ସେମାନେ ସବୁ କରୁଛନ୍ତି ସ୍ୱରକୁ ପରିଚାଳନା କରୁଛନ୍ତି, ସ୍ୱର ନଷ୍ଟ ହେଲେ ବି ଇନ୍ଦ୍ରିୟ ଜୀବିତ ହେଉଛନ୍ତି। ଆଚ୍ଛା ଇନ୍ଦ୍ରିୟ ଅପେକ୍ଷା ଶ୍ରେଷ୍ଠ ହେଉଛନ୍ତି କିଏ ମନ, ସେଠାରୁ ଦେଖାଉଛନ୍ତି କେମିତି ବିଷୟ ଆଉ ଇନ୍ଦ୍ରିୟ ଏମାନଙ୍କର ବ୍ୟବହାର କାହା ଅଧୀନରେ ରହୁଛି। ତୁମକୁ ଟଙ୍କା ଦିଆଗଲା ତୁ ଭୋକ ଲାଗୁଛି, ତୁ ଭୋକ ଲାଗୁଛି ତୁମକୁ ଟଙ୍କା ଦିଆ କିନ୍ତୁ 10 କିଲୋମିଟର ତୁମକୁ ଯିବାକୁ ପଡିବ, କଣ କରିବ ଡିସିସନ କିଏ ନେବ? ସେ ଗାଡି ନାହିଁ ସାଇକେଲ ନାହିଁ କଣ କରିବ ଡିସିସନ କିଏ ନେବ? ଇନ୍ଦ୍ରିୟ ଆଉ କହିବେନି, ଇନ୍ଦ୍ରିୟ ଭୋଗ ଲାଗୁଥିଲେ ବି ମନ କହିବ ମେଥଡ଼ ଯାଇନି ଚାଲି ଚାଲି ଯିବୁ, ଭୋଗ ଲାଗିବ ଆଉ ବି ପହଞ୍ଚିପାରିବି ନାହିଁ, ହୋଟେଲ ଖାଇବାକୁ ଥିବ କି ନାହିଁ। ବିଷୟ ଇନ୍ଦ୍ରିୟ ରହିଲେ ବି ତାର ଚାଳକ କିଏ? ମନ। ସେ ମନ ହେଲା ଶ୍ରେଷ୍ଠ। ଆଚ୍ଛା ମନଟାକୁ ଶ୍ରେଷ୍ଠ କିଏ ଦେଖିଲେ ସ୍ପଷ୍ଟ କରି ସେ ରଖୁଛନ୍ତି ମନସ ତୁ ପରା ବୁଦ୍ଧି, ବୁଦ୍ଧି ଆତ୍ମନ ମହାନ ପରା ଇତ୍ୟାଦି। ସେ କଣ ଲେଖିଲେ ବିଷୟ ଇନ୍ଦ୍ରିୟ ବ୍ୟବହାର ମନ ମୂଳତ୍ ଅର୍ଥେ ଯେଉଁ ମନ ପର ବିଷୟ ଯେଉଁ ନିଶ୍ଚୟ ପୂର୍ବ ତତ୍ତ୍ୱାତ୍ ସଂଶୟାତ୍ମା ସଂଶୟାତ୍ମା ସଂଶୟ ଆତ୍ମକାନ ମନସୁ ନିଶ୍ଚୟାତ୍ମକ ବୁଦ୍ଧି ପରୁ। ସାଧାରଣ ବୁଦ୍ଧି ମନଠାରୁ ଶ୍ରେଷ୍ଠ ନୁହେଁ, ନିଶ୍ଚୟାତ୍ମକ ବୁଦ୍ଧିଟା ମନଠାରୁ ଶ୍ରେଷ୍ଠ। ମନ ଯେତେବେଳେ ସଂକଳ୍ପ ବିକଳ୍ପରେ ପଡୁଛି କେଉଁ ବୁଦ୍ଧିଟା? ନିଶ୍ଚୟାତ୍ମକ ବୁଦ୍ଧି। ନିଶ୍ଚୟାତ୍ମକ ବୁଦ୍ଧି କେଉଁଟା? ଯେଉଁ ବୁଦ୍ଧିଟା ଭଗବାନ ପାଖରେ ଲାଗିଥିବ, ନିଷ୍କାମ କର୍ମରେ ଭଗବାନଙ୍କ ସେବା ଲାଗିଥିବ, ସେଠୁ ବୁଦ୍ଧି ଆସେ। ସେଥିପାଇଁ ଗୁରୁଦେବ ସବୁ ଲୋକ ତୋର ବୁଦ୍ଧିଟା ଠିକ୍ ନାହିଁ, ତୋର ଶୁଦ୍ଧ ବୁଦ୍ଧି ନୁହେଁ, କାହିଁକି ଭଗବାନଙ୍କୁ ଠିକ୍ସେ ଭଜନ କର। ଜଣେ ଗୋଟେ ଇଣ୍ଟେଲିଜେଣ୍ଟ ଆସୁଛି, ଇଣ୍ଟେଲିଜେଣ୍ଟ ଆସୁନି ମାନେ ତାର ଭଜନଟା କମ୍। ଗୋଟେ କାମ କି ଦେଖ, 100 ଲକ୍ଷ କାମ ଦେଖା ସାଙ୍ଗେ ସାଙ୍ଗେ ଆମର ସବୁ ଇଞ୍ଜିନିୟର ଉପରେ ପାଠ ପଢ଼ୁଥିଲୁ ନା କ'ଣ? ଏ ରୋଷେଇ ବସ ଖାଇବା ପିଇବା କୀର୍ତ୍ତନ ପାଠ ପଢ଼ୁଛୁ ନା କ'ଣ? ଆମ ଘରେ ସବୁ ମା ବାପା ଶିଖେଇ ଦେବେ ନା ଆମ ଜନ୍ମରୁ ସବୁ ସୁଖ ଦେଉଛନ୍ତି? ଜଣଙ୍କର ଗୋଟିଏ ବୁଦ୍ଧି ଆସିବ, ଆଉ ଗୋଟେ ବୁଦ୍ଧି କେମିତି ଆସିବ? ତାହେଲେ ସେ ଭଜନଟା ଠିକ୍ସେ କରୁ, ଯାହା ଯେତେ ଭଜନ କମ୍ ତା ପ୍ରେଜେନ୍ସ ମାଇଣ୍ଡ ଯେଉଁ ଇଂଲିଶରେ ବଜେ ତାର ଆବଶ୍ୟକ ବୁଦ୍ଧିଟା କମ୍ ରହିବ ନା କାହିଁକି ହେଉନି? ତାର ସାଙ୍ଗେ ସାଙ୍ଗେ ବୁଦ୍ଧି ପଳେଇ ଆସିବ ଆସିବ ଗଲେ ହେଲେ ଠିକ୍ ଥିବ। ମୋଟା ବୁଦ୍ଧି ଯାହା ମୋଟା ବୁଦ୍ଧି ନା କ'ଣ ତାର ଭଜନ ସେ ଆଳସ୍ୟ ଭଜନର ଆଳସ୍ୟ ଗୋଟେ କ'ଣ କରିବେ ଆଉ ଗୋଟେ କ'ଣ ଦେଖିପାରିବେନି କେଉଁଠି କ'ଣ କରିପାରିବେନି? ୱାର୍ଲଡ ୱାଇଡ଼ ମିଶନ ପ୍ରୋଗ୍ରାମ ଚଳାଉଥିଲେ 70 ବର୍ଷ ବୟସରେ ଗୋଟେ ବିଶ୍ୱକୁ 10,000 ବର୍ଷ ପର୍ଯ୍ୟନ୍ତ କେମିତି ସ୍ୱାସ୍ଥ୍ୟ ଚାଲିବ ସେ ସବୁ ରୁଲ୍ସ ରେଗୁଲେସନ୍ କରିଦେଉଥିଲେ କେମିତି କରିଦେଉଥିଲୁ? ଯେଉଁ ସମୟରେ ଲୋକ ରିଟାର୍ଡ ହୁଅନ୍ତି, ଚିନ୍ତା କରନ୍ତି, ଯେଉଁ ସମୟରେ କେହି ଚିନ୍ତା କରନ୍ତିନି, ସେ ବିଶ୍ୱ କଥା ଚିନ୍ତା କରୁଥିଲେ। କାରଣ ଯେତେ ଭଜନ କରିବାର ପରିଣତି ହଉଛି, ଯିଏ ଠିକ ସେ ଭଜନ କରିବ ତାକୁ ଭଗବାନ ବୁଦ୍ଧି ସବୁ ଦେଇଦେବେ, ନିଶ୍ଚୟାତ୍ମକ ବୁଦ୍ଧିରେ ଆସ। ନିଶ୍ଚୟାତ୍ମକ ବୁଦ୍ଧି କଣ କରିବ? ତମର ଡାଉଟ ଆଉ କ୍ଲିୟର କରିବ, ନା ତ ସେ ମନ ଭିତରେ ମରିବ ତୁମେ, ବେଶୀ ଆଉ ଉଠିବ। ଯେତେ ଭଜନ ସାଧନ କର, ସେ ମନ ତୁମକୁ ଘଟେ 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 ପକାଇ ପଡ, ଏଥିରୁ ଡିସିସନ କିଛି ନେଇପାରିବ। ଯେତେ ଶୁଣ ଯାହା କର, ଆଉ ଭଜନଟା କଲେ ନିଶ୍ଚୟାତ୍ମକ, ସେ ଭଗବାନ ଗୀତାରେ ନିଶ୍ଚୟାତ୍ମକ କହିଲେ କି ବ୍ୟବସାୟତ୍ମକ ବୁଦ୍ଧି, ନିଶ୍ଚୟାତ୍ମକ ବୁଦ୍ଧି, ଏଟା ଗୋଟେ ଭଜନ ସେ ଦିବାରେ ନ କରିକି ତୁମେ ଭଜନ ଛାଡ଼ ଦବ, ଲୋକମାନେ କହୁଛନ୍ତି ଚାଲ ଯିବା ଦେଖିବା, ତାପରେ ଦେଖିବା କଣ ହଉଛି। ତୁମେ ଗୋଟେ କାର୍ଯ୍ୟଟାକୁ ଆରମ୍ଭ କର, ତାପରେ ତୁମେ ଦେଖ ଭଗବାନ ବୁଦ୍ଧି ଦଉଛନ୍ତି କି ନାହିଁ, ଉପାୟ ଦଉଛନ୍ତି କି ନାହିଁ। ତେଣୁ ଏଠି ସ୍ପଷ୍ଟ କରି ବୁଝେଇଲେ, ଶରୀର ଅପେକ୍ଷା ଇନ୍ଦ୍ରିୟ ଶ୍ରେଷ୍ଠ, ଇନ୍ଦ୍ରିୟ ଅପେକ୍ଷା ମନ ଶ୍ରେଷ୍ଠ, କାହିଁକି ନା ବିଷୟ ଇନ୍ଦ୍ରିୟ ରହିଲେ ବି ମନ ତାକୁ ପରିଚାଳନା କରେ, ଆଉ ମନ ଇନ୍ଦ୍ରିୟ ଶୋଇଗଲେ ମନ ଜାଗ୍ରତ ଅବସ୍ଥା ରହୁଛି, ଆଉ ମନ ଶୋଇଗଲା ପରେ ଉଠିଲା ପରେ ସେ ରାଜା ହେଇକି ରହୁଛି, ସେ ଇନ୍ଦ୍ରିୟ ଗୁଡ଼ିକ କଣ୍ଟ୍ରୋଲ କରିପାରୁଛି। ଆଚ୍ଛା, ମନ ବି ଏତେ ଶ୍ରେଷ୍ଠ ହେଲା, ମନ ସତୁ ପରା ବୁଦ୍ଧି, ବୁଦ୍ଧି କାହିଁକି ଶ୍ରେଷ୍ଠ ନା? ମନ ତ ତନ୍ତ ପରିସ୍ଥିତି, ଏଇଟା କରିବି ନା କରିବିନି, ଖାଇବି ନା ଖାଇବିନି, ଯାହା ମୁଁ କରିବି ସେଟା କିଏ ତାକୁ ବୁଦ୍ଧି ଦେବ? ନିଶ୍ଚୟାତ୍ମକ ବୁଦ୍ଧି, ନିଶ୍ଚୟାତ୍ମକ ବୁଦ୍ଧି କେମିତି ଆସିବ? ଯାହାର ଏ ଶ୍ରବଣ କୀର୍ତ୍ତନ କରୁଥିବ, ଭଗବାନଙ୍କୁ ଡେଲିଭର କରିଥିବ, ଭଗବାନଙ୍କୁ ସବୁ ପ୍ରାର୍ଥନା କରୁଥିବ, ତାଙ୍କ ଦିଗ ଗୋଟେ ଷ୍ଟ୍ରଙ୍ଗ ଡିଟରମିନେସନ ସେଥିପାଇଁ ବୁଦ୍ଧିରେ ଶ୍ରେଷ୍ଠ। ଏଠି ସେ କହୁଛନ୍ତି ବୁଦ୍ଧି ଭୋଗ ଉପକରଣ ତ୍ୱାତ୍ ତସ୍ୟ ସକାଶତ୍ ଭୋକ୍ତାତ୍ମା ଜୀବ ପର। ଆଚ୍ଛା, ବୁଦ୍ଧି ଅପେକ୍ଷା ଆତ୍ମା ହେଉଛି ଶ୍ରେଷ୍ଠ, କାହିଁକି? ଭୋଗ ଆତ୍ମା ଅର୍ଥାତ୍ ଜୀବ ହେଉଛି ଶ୍ରେଷ୍ଠ, ସେ ଆତ୍ମା ମହାନ, ଦେହ ଇନ୍ଦ୍ରିୟ ଅନ୍ତଃକରଣର ପ୍ରଭୁ। ଯଦି ଜୀବାତ୍ମା ଇନ୍ଦ୍ରିୟକୁ ଶକ୍ତି ନ ଦେବ, ମନକୁ ଶକ୍ତି ନ ଦେବ, ବୁଦ୍ଧିକୁ ଶକ୍ତି ନ ଦେବ, ତାର ତୃପ୍ତି ନ ରହିବ, ଏମାନେ କିଛି କାର୍ଯ୍ୟ କରିପାରିବେ ନାହିଁ, ଜଡ଼ ହେଇଯିବେ। ଆତ୍ମା କତୁରୁ ଆସୁଛି ନା ଆତ୍ମା, ଯଦି ଚିତାତ୍ମା ଯଦି ଚକ୍ଷୁକୁ ଶକ୍ତି ନ ଦେଲା କଣ ହେଲା? ଅନ୍ଧ ହେଲେ, ହସ୍ତକୁ ଶକ୍ତି ନ ଦେଲା ଆଉ ହାତ ଚାଲିବ, ସବୁ ଆତ୍ମା ଜୀବାତ୍ମା କତୁରୁ ଆସୁଛି। ତ ଭଗବାନ ଏଠି ଦେଖାଉଛନ୍ତି, ଅର୍ଜୁନ ତୁମେ ଯେଉଁ ପ୍ରଶ୍ନ କଲ, ନିଷ୍କାମ କର୍ମ ଯୁଗରେ ରହିଲା ବେଳକୁ, ଭଗବତ ସେବା କଲା ବେଳକୁ ଇନ୍ଦ୍ରିୟ ମାନେ ଠିକ ରହୁଛନ୍ତି, କାମନା ଆସୁନି, କିନ୍ତୁ କର୍ମ ଛାଡ଼ ଦେଇକି ଦେହ କର୍ମ କଲା ବେଳକୁ ପୁଣି କାମନା ଆସୁଛି, ତାହେଲେ କରାଯିବ କଣ? ଭଗବାନ ଏଇଟା ସ୍ୱାଭାବିକ, ତୁମେ ନିଷ୍କାମ ଭଗବତ କର୍ମ କଲେ ବି ତୁମକୁ ଚିନ୍ତା କରିବାକୁ ପଡ଼ିବ, କେଉଁ ସ୍ଥିତିକି ଯିବି, କେଉଁ ସ୍ଥିତିକି ଯିବି, ମୁଁ ହେଉଛି ଆତ୍ମା, ମୋତେ ଭଗବତ ମୋତେ ଭଗବାନଙ୍କର ସେବା କରିକି ପ୍ରେମଟା ପ୍ରାପ୍ତ ହେବାକୁ ପଡ଼ିବ, ନହେଲେ ହବନି। ଆଚ୍ଛା, ଚକ୍ରବାଦ ଲେଖିଛନ୍ତି, ସଚ ପ୍ରଥମ ଏବଂ ମନବୁଦ୍ଧି ଜୟ ଯତନିୟମ ଅସକ୍ୟତ୍ୱାଦ ଇତିହାସ। ପ୍ରଥମେ ମନ ବୁଦ୍ଧି ଜୟର ଚେଷ୍ଟା କରିବା ଠିକ ନୁହେଁ। ପ୍ରଥମେ ଯୋଉ ମନ ବୁଦ୍ଧିକୁ ଜୟ କରିବାକୁ ଚେଷ୍ଟା କର ନା, କାହିଁକି? ତୁମେ ହଉଛ ଆତ୍ମା ନା, ତୁମେ ତୁମ ଆତ୍ମସ୍ଥିତିକି ନ ଯାଇଛ, ଆତ୍ମସ୍ଥିତି ତୁମେ ନ ଯାଇଛ, ତୁମେ ମନ ମନ ଇନ୍ଦ୍ରିୟକୁ ସଂଯମ କରିପାରିବ। ସେଥିପାଇଁ ଆମର ଯୋଉ ଟ୍ରେନିଂ, ଯେମିତି ଅଲଗା ସଂସ୍ଥାମାନଙ୍କରେ ସେ ଯୋଗ ଶିଖଉଛନ୍ତି, ଏ ଦିବସ ସେ ମନକୁ ସଂଯମ କର, ଆମର ଏଇଟା ଟ୍ରେନିଂ ଦିଆଯାଏ, କାହିଁ ଦିଆଯାଏ? ଏଇଟା ହବନି, ଆମର ସେ ଡାଇରେକ୍ଟ ଭଗବାନଙ୍କ ସେବା, ଭଗବତ କର, କୀର୍ତ୍ତନ କର, ସେବା କର, ପ୍ରାର୍ଥନା କର, କାରଣ ତୁମେ ଆତ୍ମସ୍ଥିତିକୁ ଆସ। ଆତ୍ମସ୍ଥିତିକୁ ଆସିଗଲା ମାନେ ମନ ବୁଦ୍ଧି ଇନ୍ଦ୍ରିୟ ୟା ପାଇଁ ଯାହା ସବୁ ଉଚିତ ବସ୍ତୁ ବା ଯାହା ସବୁ ସ୍ପିରିଚୁଆଲ ଏନର୍ଜି ଦରକାର ସ୍ୱାତ୍ମା ଦେବେ। ଜଗତ ସ୍ପଷ୍ଟ ଲେଖିଥିଲେ ଏ ଶ୍ଳୋକରେ ନଚ ପ୍ରଥମ ଏବଂ ମନବୁଦ୍ଧି ଜୟ ଯତନିୟମ ଅସତତ୍ତ୍ୱାଦି ଦିଆହବ। ପ୍ରଥମ ମନବୁଦ୍ଧିକୁ ଜୟକୁ ଚେଷ୍ଟା କରିବା ଉଚିତ ନୁହେଁ, କାହିଁକି ଯତନିୟମ ଅସତତ୍ତ୍ୱା ତାକୁ ତୁମେ ଯତ୍ନ କଲେ ଯେତେ ଚେଷ୍ଟା କଲେ ପାରିବୁ, କିଦିନ ଠିକ୍ ରହିବ ଭଳି କିଦିନ ପାଳନ ଆରମ୍ଭ କରିବୁ ତ ପାରିବୁନି। ତ କରାଯିବ କଣ ସେଠି ସେ କହୁଛନ୍ତି ଇନ୍ଦ୍ରାଣୀ ପରାଜିତି, ତୁମେ କାହିଁକି ପାରିବନି ସେ ଦେଖଉଛନ୍ତି। ଦଶ ଦିଗ୍ ଯାଇ ଦଶ ଦିଗ୍ ବିଜୟୀ ବୀର ବିହି ବୀରେ ଦୁର୍ଯ୍ୟତ୍ୱ ଅତିବଲତ୍ୱୀନ ଶ୍ରେଷ୍ଠାଣୀ ଇତ୍ୟର୍ଥ। ଦଶ ଦିଗକୁ ଜୟ କରିଥିବା ବିଜୟୀ ସେ ପାରିବନି ମନ ଇନ୍ଦ୍ର, ତୁମେ କ'ଣ କରିବ ଦଶ ଦିଗକୁ ବିଜୟ କରି ତୁମେ ଆସିଥିବ ମନ ଇନ୍ଦ୍ର ସଂଯୋଗ କରିପାରିବ, ତୁମେ ତାକୁ ସଂଯୋଗ କରିବାକୁ ଚେଷ୍ଟା କର ନା। ଇନ୍ଦ୍ରିୟ ସକାଶାଦି ପ୍ରଭବତ୍ୱ ମନନ ପରମମ, ଇନ୍ଦ୍ରିୟ ଠାରୁ ମନ ହେଉଛି ପରମ ପ୍ରବଳ, ପରମ ପ୍ରବଳ ଇନ୍ଦ୍ରିୟ ରୋକିପାରେ ନା ମନ। ଆଚ୍ଛା ସ୍ୱପ୍ନେ ଖଲୁ ଇନ୍ଦ୍ରିୟସୁ ଅପି ନଷ୍ଟେଷୁ ଈଶ୍ୱରତ୍ୱାତ ଭାବ। ସ୍ୱପ୍ନରେ ଇନ୍ଦ୍ରିୟ ଗୁଡ଼ିକ ଇନ୍ଦ୍ରିୟ ଗୁଡ଼ିକ ସ୍ୱପ୍ନରେ ନଷ୍ଟ ହେଇଗଲେ ମଧ୍ୟ ମନ ଅନିଶ୍ୱର ରହେ। ଖାଲି ଇନ୍ଦ୍ରିୟେଷୁ ଅପି ନଷ୍ଟେଷୁ ଅନିଶ୍ୱରତା ଦିତି ଭାବ। ସ୍ୱପ୍ନ ଦ୍ୱାରା ଗୋଟେ ଜୀବ ଦେଖୁଛି ଇନ୍ଦ୍ରିୟ ମାନେ କ'ଣ ହବ, ଇନ୍ଦ୍ରିୟ ମାନେ ଆଉ ମନ ତାର ଈଶ୍ୱର ଭାବ ହେଇକି ରହିଛି, ଇନ୍ଦ୍ରିୟ ଗୁଡ଼ିକ ନଷ୍ଟ ହେଇଯାଇଛନ୍ତି। ଆଚ୍ଛା ମନସ ସକାଶ ଅପି ମନସ ସକାଶାତ ଅପି ପ୍ରବଳ ବୁଦ୍ଧି ବିଜ୍ଞାନ ରୂପା। ମନଠାରୁ ଶ୍ରେଷ୍ଠ ହେଉଛି କିଏ ନା ବୁଦ୍ଧି, କାହିଁକି ନା ତାର ବିଜ୍ଞାନ ରୂପ ସେ ଗୋଟେ ଡିସ୍କ୍ରିମିନେସନ କରିକି ଗୋଟେ ଡିସିସନ ଗୋଟେ ଦେଉଛି, ଏଟା କରିବି ନା କରିବିନି। ମନ ସଂକଳ୍ପ ବିକଳ୍ପ ରହୁଛି, ତାର ଫାଇନାଲ ଡିସିସନଟା ଡିସିସନଟା କାହା କତିରେ ଆସୁଛି ବୁଦ୍ଧି କତିରେ, ସେ ବିଜ୍ଞାନ ରୂପ। ଆଚ୍ଛା ସୁସୁପ୍ତ ମନସ୍ୟାପି ନଷ୍ଟେ ଏକ ଚକ ଲେଖିଛନ୍ତି, ସୁସୁପ୍ତ ମନସ୍ୟାପି ନଷ୍ଟେ ତସ୍ୟା ସାମାନ୍ୟ ଆକାରୟମ୍ ଅନଶ୍ୱରତ୍ୱ ଇତି ଭାବ। ସ୍ୱପ୍ନରେ ନିଦ୍ରା କାଳରେ ସୁସୁପ୍ତି ସୁନିଦ୍ରା କାଳରେ ମନ ନଷ୍ଟ ହେଇଗଲେ ବି ତସ୍ୟା ବୋଧେ ସକାଶ ପରତ ସୁସୁପ୍ତ ମନସ୍ୟା ନଷ୍ଟେ ତସ୍ୟା ସାମାନ୍ୟ ଆକାରାୟମ୍ ଅନଶ୍ୱରତ୍ୱ ଇତି ଭାବ। ସାମାନ୍ୟ ଆକାରରେ ଯେତେବେଳେ ଗାଢ଼ ନିଦ୍ରାକୁ ପଳଉଛେ ଲାଗୁଛି ଯେ ମନଟା ପୁରା କ'ଣ ହେଲା ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହେଇଗଲା, ତାର ଈଶ୍ୱରତ୍ୱ ଭାବ ନାହିଁ କିନ୍ତୁ ଅଛି। ସେ ଉଠି ପାରିଲା ମାନେ ଜିନିଷ ବଳଦେବ ଜିନିଷ ଲେଖିଥିବେ, ଉଠି ପାରିଲା ମାନେ ସେ କ'ଣ କରିବ ପୁଣି ଚିନ୍ତା କରିବ ମୁଁ କ'ଣ ସ୍ୱପ୍ନ ଗୋଟେ ଦେଖିଥିଲି, ସେ ଚିନ୍ତା କରୁଛି ନା ମୁଁ କେତେବେଳେ ଶୋଇଥିଲି, ଯେ ଗାଢ଼ ନିଦ୍ରେ ଚାଲିଗଲେ ଯଦି ମନ ପୁରା ବଢ଼ିଯାଏ ତାଙ୍କ କେତେବେଳେ ଶୋଇଛି କି ତମେ ଜାଣିଛ, ଆମେ ଦଶଟା ବେଳେ ଶୋଇଲେ କେମିତି ମନ ରଖିଛି, ମନ ତ ବଢ଼ିଯାଇଥିଲା ନା ତାର ଅନିଶ୍ୱର ଭାବ ଯାଏନି, ସାମାନ୍ୟ ନଷ୍ଟ ହେଇଗଲା ମନ ଏତେ ପ୍ରବଳ। ଆଚ୍ଛା ତସ୍ୟା ବୁଦ୍ଧି ସକାଶ ଭାବି ପରତ ବଲାଧି କିଣ ଯୋ ବର୍ତ୍ତତେ ତସ୍ୟା ଭାବି ଜ୍ଞାନାଭ୍ୟାସରେ ନଷ୍ଟଯାମ ସତ୍ୟମ ଯୋ ବିରାଜତି ଇତି ଅର୍ଥ। ସେ ବୁଦ୍ଧି ହୋଇଥିଲେ ବୁଦ୍ଧି ଠାରୁ ସେ ଶ୍ରେଷ୍ଠ କାରଣ ବଳାଧିକ ଭାବେ ସେ ରହେ, ସେ ବୁଦ୍ଧି ଆଚ୍ଛା ମନ ଅପେକ୍ଷା ବୁଦ୍ଧି ହେଉଛି ଶ୍ରେଷ୍ଠ ସେ ସେ କଥା କହୁଛନ୍ତି, କାହିଁକିନା ମନ ଯେତେବେଳେ ସଂକଳ୍ପ ବିକଳ୍ପ କରିକି ଦୁର୍ବଳ ହେଇଯାଏ କି କାମ କରେ, ମନରେ ଗୋଟେ ଚିନ୍ତା କରିବ ଏଇଟା କରିବି 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 ସେ ଦୁର୍ବଳ ହେଇଯାଉଛି, ସନ୍ଦେହ ଯେତେବେଳେ ମନ ରହିଲା ସେ ମନ ଦୁର୍ବଳ ହେଇଗଲା, ସେତେବେଳେ ବଳବାନ କିଏ ବୁଦ୍ଧି, କାରଣ ବୁଦ୍ଧି କତୁରୁ ଆସିଲା ପରେ ମନ ଗୋଟେ ଡିସିସନ ନେଉଛି। ଦେଖୁଛନ୍ତି ଶେଷ ଜିନିଷଟା ଆଚ୍ଛା ତେନ ସତ୍ ପ୍ରସିଦ୍ଧ ଜୀବାତ୍ମା କାମସ୍ୟ ଜିତା ତସ୍ୟାମ ବି ଜ୍ଞାନାଭ୍ୟାସରେ ନଷ୍ଟାୟମ ସତ୍ୟା ଯୋ ବିରାଜତେ ଇତ୍ୟର୍ଥ। ଏ ବୁଦ୍ଧିଟା ବି ବେଳେବେଳେ ଜ୍ଞାନ ବିଷୟରେ ନଷ୍ଟ ହେଇଯାଏ ସେ କହୁଛନ୍ତି, କଣ ତା ଅର୍ଥ ବୁଝିବନି, ଜ୍ଞାନାଭ୍ୟାସରେ ନଷ୍ଟ ହେଇଯିବ ତା ବୁଦ୍ଧି ଆଉ କାମ କରିବି କହୁନି, କ'ଣ କହୁଥିଲ କହ ମୋ ବୁଦ୍ଧି ଆଉ କାମ କରୁନି ସେ ଜ୍ଞାନକୁ ଅଭ୍ୟାସ କରିକି ତାର ଟିକେ ଡିସିସନ୍ ଦେଇପାରେନି, ସେ ବହୁତ ପ୍ରଚେଷ୍ଟା କରିକି ଡିସିସନ୍ ଦେଇପାରେନି, ଏଇଟା କରିବି ନା କରିବିନି କରିବି ନା, ମନ ତ ସଂକଳ ବିକଳ୍ପ କରିବ, ସେ ଶେଷ ବୁଦ୍ଧି ଉପରେ ଛାଡ଼ିବ, ବୁଦ୍ଧି କ'ଣ କରିବ, ସେ ଜ୍ଞାନ ଅଭ୍ୟାସ କରିକି ବୁଦ୍ଧି ବି ସେ ଦୁର୍ବଳ ହେଇଯିବ। ତାଠାରୁ କିଏ ଶ୍ରେଷ୍ଠ ଗୋଟେ ଅଛି, ସେ ସତୁ ତୁମେ ହଉଛ ସେଇ ଆତ୍ମା। ଜୀବାତ୍ମା ଇନ୍ଦ୍ରିୟାଦି ବିଜୟୀ ତାହା କାହୁ ବିଜୟୀ ସକ୍ଷମ ଏବଂ ଇତି ନତ୍ର ସମ୍ଭାବନା କାର୍ଯ୍ୟ। ଏ ଜୀବାତ୍ମା କେବଳ କାମକୁ ଜୟ କରିପାରିବ, କାମନାକୁ ଜୟ କରିପାରିବ, ଯେପର୍ଯ୍ୟନ୍ତ ଆମେ ସେ ଜୀବାତ୍ମା ସ୍ଥିତିରେ ନ ପହଞ୍ଚେ ମୁଁ ହଉଛି ଆତ୍ମା। ସେ ପ୍ରଭୁ ଅଛି ତା ବିଶ୍ୱ ସାରା ବୋଲି କହିଛନ୍ତି, ଏଥିପାଇଁ କେବଳ ତୁମେ ଆତ୍ମା ଆଜ୍ଞା ବୁଝୁଛ, ତୁମେ ଆଉ ଭାବରେ ମନ ଇନ୍ଦ୍ରିୟକୁ ଏ ଜିନିଷ ଗୋଟେ ଆଗେ ଲେଖିଲେ ନା, ଦଶ ଦିଗ ବିଜୟ କରିଥିବା ବ୍ୟକ୍ତି ବି ମନ ଇନ୍ଦ୍ରିୟକୁ ତା ପାଇଁ ଆଗେ ଚେଷ୍ଟା କରନା, ମନ ଇନ୍ଦ୍ରିୟକୁ ତୁମେ ଆତ୍ମସ୍ଥିତି। ତୁମେ ଆମର ପ୍ରଥମ ଟ୍ରେନିଂ ଗୁଡ଼ା ଆସୁ ଆତ୍ମସ୍ଥିତି, ଏଇଗୁଡ଼ାକ ଏଇ ଡ୍ରେସ୍ ପତ୍ର ଆସୁ କାହିଁ ଚେଞ୍ଜ କର, ତିଳ କର, ଏ ତୁଳସୀ ମାଳି ପକାଅ, ସବୁ ଆତ୍ମ ସମ୍ବନ୍ଧୀ ଜିନିଷ। ମୋ ଭକ୍ତ ଭଗବାନଙ୍କର ଭଜନ କରିବାକୁ ପଡ଼ିବ, ସବୁ ଆତ୍ମ ଜିନିଷ ଯେତିକି ସେଥିପାଇଁ ଆମର କ'ଣ କହିଲେ ଚିତ୍ ବସ୍ତୁ ସହିତ ସବୁ ସମ୍ପର୍କ ଦିଆହେଇଛି। ଆମକୁ ଖାଲି ଗୋଟିଏ ଜିନିଷ ବୁଝିବା ଆତ୍ମା, ମୋର କର୍ତ୍ତବ୍ୟ କ'ଣ, ପରମାତ୍ମାଙ୍କର ସେବା କରିବା, ଭଗବାନଙ୍କର ସେବା କରିବା, ସେବା କରି କ'ଣ ପାଇବି ନା ପ୍ରେମ ପାଇବି, ପ୍ରେମ ପାଇଗଲେ ଆଉ କାମନା ଆସିବ, ଏଇଟାକୁ ସେ ଦେଖିବାକୁ ଚାହୁଁଛନ୍ତି। ଭାବାର୍ଥରେ ପ୍ରପାତ ରଚନା କରିଛନ୍ତି, ଇନ୍ଦ୍ରିୟ ଗୁଡ଼ିକର କାମ କାମର କର୍ମ ନିମିତ୍ତ ମାଧ୍ୟମ ଅଟନ୍ତି। ଶରୀର ମଧ୍ୟରେ କାମ ରହିଅଛି କିନ୍ତୁ ଏହା ଇନ୍ଦ୍ରିୟ ମାଧ୍ୟମରେ ପ୍ରକାଶିତ ହୁଏ, ତେଣୁ ଇନ୍ଦ୍ରିୟ ଗୁଡ଼ିକ ଶରୀର ଅପେକ୍ଷା ଅଧିକ ଉନ୍ନତ, କାରଣ ଶରୀର ଯେକୌଣସି କାର୍ଯ୍ୟ ଇନ୍ଦ୍ରିୟ ଦ୍ୱାରା ହେଉଛି। ଯେତେବେଳେ ଉନ୍ନତ ଚେତନା ବା କୃଷ୍ଣ ଚେତନା ଥାଏ ସେତେବେଳେ ଏଇ ମାଧ୍ୟମ ଗୁଡ଼ିକ ବ୍ୟବହୃତ ହୁଏ ନାହିଁ। କୃଷ୍ଣ ଚେତନାରେ ଆତ୍ମା ପରକୋଶ ଭଗବାନଙ୍କର ପ୍ରତ୍ୟକ୍ଷ ସଂଯୋଗ ସ୍ଥାପନ କରେ, ସେଥିପାଇଁ ଆମର ଏତେ କ୍ୱାଲିଫିକେସନ ଯୋଗ୍ୟତା ଉପରେ ବିଶେଷ କିଛି କ'ଣ କୁହାଯାଏ ପ୍ରାଧାନ୍ୟ ଦିଆଯାଏ। ଆମର ଅଲଗା ଯେଉଁ ଯୋଗ ଗୁଡ଼ାକ ତାର ସବୁ ଯୋଗ୍ୟତା ଦରକାର, ଗୋଟେ ବଢ଼ିଆଟା କ'ଣ ହେଇଥିବ ତୁ ଯୋଗ କର, ସେ ବସିପାରିବେ ଯୋଗ କରିବ, ଯୋଗ କରିବେ ଆଜି ଯୋଗ କରିବେ ସେ ଡାଇବେଟିସ ରଖିବ କ'ଣ ଯୋଗ କରିବ, ହଁ ତୁମେ ଯଦି ପେଟ କାଟୁଛି ପେଟ କାଟ ତୁମେ ସକାଳେ ଦୁଃଖ ବସିବ ତୁମେ ଯୋଗ କର, ତୁ କ'ଣ ଯୋଗ କରିବ, ସକାଳ ଉଠିଲେ ତୁମେ ଖାଇବି। ଭକ୍ତି ଯୋଗ ବ୍ୟତୀତ ଅଲଗା ଯେତେ କର୍ମ ଯୋଗ ଜ୍ଞାନ ଯୋଗ ହଟ ଯୋଗ ଯାହା ରହିଛି କି ପ୍ରଶସ୍ତ ନୁହନ୍ତି, ଏଦ୍ୱାରା ସମସ୍ତଙ୍କର କାମରେ ଲାଗିପାରିବେ। ତା ପାଇଁ କିଛି କିଛି ଯୋଗ୍ୟତା ଗୋଟେ ଦରକାର, ତୁମର ଆଣ୍ଠୁ ଗୁଣ୍ଠି ବାଦ ଅଛି ତୁମେ କି ଯୋଗ କରିବ, ତୁମର ଆଣ୍ଠୁ 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 ଧରନ୍ତିନି କୁହନ୍ତି ଆଣ୍ଠୁ ଧରନ୍ତି, କିନ୍ତୁ ବସିପାରିବନି ଯୋଗଟା କ'ଣଟା କରିବ, କି ଆସନଟା କରିବ, ସମସ୍ତେ ଜଣଙ୍କର ମୁଣ୍ଡ କାମ କରୁ ଗୋଟେ ପାଗଳା ହେଇଛି ତା ମୁଣ୍ଡଟା ଅଧା ବାୟା, ସେ କେଉଁ ଯୁଗରେ ଉଦ୍ଧାର, ହଁ କହିଲୁ ଯେ ବାୟା ତାକୁ କେଉଁ କେଉଁ ଯୁଗରେ ଉଦ୍ଧାର ହବ, ଆରେ ଭକ୍ତିରୁ ଉଦ୍ଧାର ହେଇଯିବ, କାରଣ ସେ ବାୟାଟା ପ୍ରସାଦ ଦେଇଦେବ ତାକୁ ପ୍ରଣାମ କରି ଠାକୁର ସବୁ ଜୁଆରେ ଜୁଆର ହେଇପାରିବେନି, ଭଗବାନ ପ୍ରସାଦ ପାଇପାରିବେନି, କୀର୍ତ୍ତନଟା ଶୁଣିପାରିବେନି, କାରଣ ଆମର ଏଇ ଯୋଗଟା କେବଳ କେବଳ ଗୋଟିଏ ଉପାୟ ସମସ୍ତଙ୍କ ପାଇଁ ସହଜ ସରଳ, କିନ୍ତୁ କେମିତି ଆତ୍ମଚେତନା କାମ ଆସିବ, କାରଣ ଆମେ ଯେତେବେଳେ ଆତ୍ମସ୍ଥିତିକି ନ ଆସିଛେ ସେ ପର୍ଯ୍ୟନ୍ତ କେବେ କାମନାଟାକୁ ଆମେ ବିନାଶ କରିପାରିବା ନାହିଁ, କେବେ ଯିବ। ତେଣୁ ଆମର ଟ୍ରେନିଂ ଗୁଡ଼ିକ ହେଲା ଆମେ ଯାହା ଶୁଣୁଛେ ଯାହା ସବୁ କରୁଛେ ତାକୁ ରିଏଲାଇଜ୍ କରିବା, ଶ୍ରବଣ କରିବି ମୁଁ ହେଉଛି ଆତ୍ମା, ତେଣୁ ମୋର ଯାହା ବି ବିନାଶ ହେଉଛି ଯାହା ବି ଲସ୍ ହେଉଛି ଯାହା ବି ପ୍ରଫିଟ୍ ହେଉଛି ଏଥିରେ କିଛି ମୋର ଗରିବ ହେବା ଉଚିତ, ପ୍ରବାସୀ ଜିନିଷ ବୁଝାଉଛନ୍ତି। କୃଷ୍ଣ ଚେତନାରେ ଆତ୍ମା ପରପୁରୁଷ ଭଗବାନଙ୍କ ସହ ପ୍ରତ୍ୟେକ ସଂଯୋଗ ସ୍ଥାପନ କରେ, ତେଣୁ ଏଠାରେ ବର୍ଣ୍ଣିତ ଶାରୀରିକ କ୍ରିୟା ପରିଣାମର ପରିଣାମ ତ ପରମାତ୍ମାଙ୍କ ଠାରେ ଶେଷ। ଶରୀର ତ କାମନା ଆସୁଛି ନା, ଏଇଟାକୁ ପରମାତ୍ମାଙ୍କ ପାଖରେ ଶାରୀରିକ କ୍ରିୟାଟା ପରମାତ୍ମାଙ୍କ ପାଖରେ ଅନ୍ତିମ ହବ ସେଇଟାକୁ ଦେଖୁଛନ୍ତି, ଏବଂ ଉପରଶ୍ଲୋକରେ କହିବ ନା ଏବଂ ବୁଦ୍ଧୁଆ ପର ଏବଂ ବୁଦ୍ଧି ପର ବୁଦ୍ଧୁଆ ସଂସ୍ତବ୍ୟ ଆତ୍ମା ଆତ୍ମା ଜୟ ଶତ୍ରୁ ମହାବାହୁ କାମ ରୂପ ଦୁରାସ, ତୁମେ କାମନା ଆତ୍ମସ୍ଥିତିକି ଯାଅ ତାପରେ କାମନାକୁ ନଷ୍ଟ କରିବ ନହେଲେ ତା ପୂର୍ବ କହିପାରିବ, ଖାଲି ମନ ଇନ୍ଦ୍ରିୟ ମନ୍ଦିର ମନ ଇନ୍ଦ୍ରିୟ ହେଇକି ତା ପଛପଟେ ଦୌଡ଼ ଦୌଡ଼ିକୁ ଧଗିଦିଅ ସେ ସୁଖ ଆଉ ମନ ଇନ୍ଦ୍ରିୟ ସଂଯମ ହେଇପାରିବେ ନା, କେଉଁ କାମନାଟା ପୂର୍ଣ୍ଣ କଲେ ମନ ଇନ୍ଦ୍ରିୟ ସଂଯମ ହବ, କାମନାଟା ପୂର୍ଣ୍ଣ ହେଇଗଲା ତୁମେ ଚାକିରି ହେଇଗଲା ବାକିରି ହେଇଗଲା ବିବାଚରା ହେଇଗଲା ତ ମନଟା ଥଣ୍ଡା ହେଇଯାଇଛି ସେତେବେଳେ ବାହା ପାଇଁ ଦୌଡ଼ୁଥିଲ, ବର୍ତ୍ତମାନ ଘର ପାଇଁ ଦୌଡ଼ିବ, ସେ ସମାନ। ଗାଡ଼ି ଖଣ୍ଡେ କେମିତି କରିବି, ପଇସା କେମିତି କରିବି, କି ଚାକିରି କେମିତି କରିବି, କାମଟା ତୁମେ କେବେ ବନ୍ଦ କରିପାରିବ। ତା ରୂପ ବିଭିନ୍ନ ବିଭିନ୍ନ ପ୍ରକାର। ବିଦ୍ୟାଳୟ ପଢ଼ୁଥିଲ, ବିଦ୍ୟାବେଳେ ଛୋଟ ବିଦ୍ୟା ଥିଲ, ବାଳକ ଥିଲ, ବିଦ୍ୟା ପଢ଼ୁଥିଲ, ସେତେବେଳେ କ'ଣ କାମନା, ଭଲ ଭଲ ପାଠ ପଢ଼ିବ, ଗୋଟେ ବଡ଼ ଚାକିରି ହେଲି, ତାପରେ ଚାକିରି ପାଇଗଲ, କାମନା କ'ଣ, ଭାବି ଭଲ ଯୋଗ ବାହାରେ, ସେ ଗୋଟେ କାମ, ସେ କାମ ସରିଗଲା, ତାପରେ ଗୋଟେ କିନ୍ତୁ ପୁଅ ହବ। ଆରେ ଯୋଉ କାମନାଟା ବିବାହ ହେବା ପୂର୍ବରୁ ଚିନ୍ତା କରୁଥିଲ, ସେ ଯେତିକି କଷ୍ଟ, ଭଲ ଭଲ ବିଦ୍ୟା ଅଧ୍ୟୟନ କରିବି ଯୋଉ ଯେତିକି କଷ୍ଟ, ବର୍ତ୍ତମାନ ପୁଅ ପାଇବାଟା ସେତିକି କଷ୍ଟ, ପୁଣି ପୁଅ ଭଲ ମଣିଷ ହେଲାନି, ତାପରେ ଭଲ ବୋହୁ ଆସିବ ସେତିକି କଷ୍ଟ, ପୁଣି ନାତି କେମିତି ନ ହେଲା। ଆରେ କାମନା ମାନେ ହିଁ କଷ୍ଟ, ତା ରୂପଟା ହେଉଛି କି ନବୀନ। ଶରୀର ଚେତନାରେ ଥିଲା ପର୍ଯ୍ୟନ୍ତ ଆମର କାମନା କେବେ ବିନାଶ ହବନି, ଏଇଟା ସେ ଦେଖୁଛନ୍ତି। ତୁମେ ଆତ୍ମା ଭାବରେ ଆଗ ଅନୁଭବ କର, ପରମାତ୍ମାଙ୍କ ସହିତ ସଂଯୋଗ ହେବାକୁ ଚେଷ୍ଟା କର। ଆମର ଏଇଟା ପ୍ରକାଶ ତାଙ୍କର ପାଣି ପିଡ଼ ନା, କୃଷ୍ଣ ଚେତନାର, କୃଷ୍ଣ ଚେତନା ଆତ୍ମା, କୃଷ୍ଣ ଚେତନାରେ ଆତ୍ମା ପରମ ସହ ଭଗବାନ ସହ ପ୍ରତ୍ୟକ୍ଷ ସଂଯୋଗ ସ୍ଥାପନ କରେ, ଏଇଟା ଡାଇରେକ୍ଟ ରିଲେସନ୍ସିପ୍ଟା। ଏଇଟା ଯଦି ନ କରିପାରିଲେ ଆଉ କିଛି କରିହବନି। ଭଗବାନ ସହ ଆମେ ଯଦି ପ୍ରତ୍ୟକ୍ଷ ସମ୍ବନ୍ଧରେ ନାମ କରି, ଭଗବାନଙ୍କ ସେବା କରି, ପ୍ରସାଦ ସେବନ କରି, ବୈଷ୍ଣବ ସେବା କରି, ଡାଇରେକ୍ଟ ରିଲେସନ୍ସିପ୍ ଆମର ନହିପାରିଲା ପରମାତ୍ମାଙ୍କ ସହିତ, ତୁମେ କାମନାର କେବେ ବିନାଶ ହେଇପାରିବ। ଯେତେ ଥିଓରିଟିକାଲ କୁହ, ଯାହା କର, ଯେତେ ଯାହା ହେଇପାରିବ, ତାକୁ ଗୋଟେ କାମନାଟା ଆସୁଛି, ସେ ମନ ବୁଦ୍ଧି ଇନ୍ଦ୍ରିୟଙ୍କ ଦ୍ୱାରା ପୂର୍ବ ସଂସ୍କାର ସେ ଗୋଟେ ଫୁଲ ଚାଲିଛି, ତ ଚେକ୍ କି କରିବୁ, କୃଷ୍ଣ ଚେତନାର ପ୍ରତ୍ୟେକ ଆତ୍ମାର ପ୍ରତ୍ୟକ୍ଷ ପରମାତ୍ମାଙ୍କ ସହିତ ସଂଯୋଗ ହୋଇଥିଲେ। ସେମାନେ ଆମର ସବୁ ପରମାତ୍ମାର ବୈଭବ ରଖାଯାଇଛି ନା, ତୁଳସୀ ପୂଜା କରୁଛି, ଗୁରୁଙ୍କର ପୂଜା କରୁଛି, ଭଗବାନଙ୍କର ସେବା କରୁଛି, ଯେତିକି ପରମାତ୍ମାଙ୍କର ବୈଭବ ତାଙ୍କ ସହିତ ଆମେ ଲିକ୍ ହେବାକୁ ଚେଷ୍ଟା କରୁଛି। ତାଙ୍କ ସହିତ ଲିକ୍ ନହେଲା କାମନାଟା ତୁମେ ଚେକ୍ କରିପାରିବ, କିଛି ନା କିଛି ଗୋଟେ କାମନା ରହିବ, ସୁଖ ଦୁଃଖ କାମନା, ଦେହ କାମନା, ଧନ କାମନା, ପ୍ରତିଷ୍ଠା କାମନା, ସବୁର କଷ୍ଟ ସମାନ। କାମନାଟା ଗୋଟେ ଯୁଗକୁ ଦୁଃଖ ଦିଏ ନା, ସମାନ ଦୁଃଖ, ସମ୍ମାନ ନ ପାଉଥିବା ଲୋକର ଦୁଃଖ ବି ସମାନ, ଧନ ନଥିବା ଲୋକର ଦୁଃଖ ବି ସମାନ, ତାକୁ କମ୍ପେୟାର କରିଦେବ ସମାନ, ସେ କଥା ସେ କହୁଛନ୍ତି। ତେଣୁ ଏଠାରେ ବର୍ଣ୍ଣିତ ଶାରୀରିକ କ୍ରିୟା ପରିମାଣ ପରିଣାମ ତ ପରମାତ୍ମାଙ୍କ ଠାରେ ଶେଷ ହୁଏ। ଶାରୀରିକ କ୍ରିୟା କହିଲେ ଇନ୍ଦ୍ରିୟମାନଙ୍କର କ୍ରିୟାକୁ ବୁଝାଏ, ଏବଂ ଇନ୍ଦ୍ରିୟ ନିରୋଧ କହିଲେ ଶାରୀରିକ କ୍ରିୟାକୁ ବନ୍ଦ କରିବା କଥା ବୁଝାଏ। ଯେହେତୁ ମନ ସର୍ବଦା ସକ୍ରିୟ, ତେଣୁ ଶରୀର ନିଷ୍କ୍ରିୟ ହେଲେ ସୁଦ୍ଧା ବା ଶରୀର ବିଶ୍ରାମ କରୁଥିଲେ ସୁଦ୍ଧା ମନ କାମ କରୁଥାଏ। ତେଣୁ ଇନ୍ଦ୍ର ଅପେକ୍ଷା ସର୍ବପେକ୍ଷା ଇନ୍ଦ୍ରିୟ ବଡ଼, ଏଇଟା ଦେଖେଇଲେ ଇନ୍ଦ୍ର ଅପେକ୍ଷା ଆମେ ଯାହା ପଡ଼ୁଛୁ ଟିକେ ପ୍ରବେଶ ହେଉଛୁ। ଶରୀର ନିଷ୍କ୍ରିୟ ହେଲେ ସୁଦ୍ଧା, ଶରୀର ବିଶ୍ରାମ କରୁଥିଲେ ସୁଦ୍ଧା ମନ କାମ କରୁଥାଏ, ତେଣୁ ମନ ହେଲେ ଇନ୍ଦ୍ରମାନଠାରୁ ଶ୍ରେଷ୍ଠ, ସେଇଟାକୁ ଦେଖେଇଲେ। ଯେପରି ଶୟନ ଅବସ୍ଥାରେ ସ୍ୱପ୍ନରେ ବି ମନ କାମ କରେ, କିନ୍ତୁ ମନ ଉପରେ ବୁଦ୍ଧିର ସ୍ଥିରତା କଥା ଅଛି, ବୁଦ୍ଧି ଉପରେ ସ୍ୱୟଂ ଆତ୍ମା ଅଛି। ତେଣୁ ଯଦି ଜଣେ ଆତ୍ମା ପ୍ରତ୍ୟକ୍ଷ ଭାବରେ ପରମାତ୍ମାଙ୍କ ସହ ସଂଯୁକ୍ତ ହୁଏ, ତାହେଲେ ଅନ୍ୟ ସମସ୍ତ ଅଧୀନସ୍ଥ କର୍ମଚାରୀ ଅର୍ଥାତ୍ ବୁଦ୍ଧି, ମନ ଓ ଇନ୍ଦ୍ରିୟ ଏମାନେ ସ୍ୱତଃ ନିଯୁକ୍ତ ହୋଇଛି, ଆଉ ଡାଇରେକ୍ଟ ଆମ ମନଟାକୁ ସଂଯୋଗ କରିପାରିବ। ତେଣୁ ଆମର ଡାଇରେକ୍ଟ ଗୋଟା ଲିଙ୍କ ରଖାହଉଛି ନା, ସେବା କର, ଭଗବାନ ନାମ କର, ସକାଳୁ ଉଠ, ଭଗବାନଙ୍କୁ ଦାସ ଦର୍ଶନ କର, ଭଗବାନଙ୍କର ସେବା କର, କାରଣ ଆମେ ସବୁ ଜାଣିଛୁ ଭଗବାନଙ୍କ ସହିତ କେମିତି ଯୁକ୍ତ ହବ। ଭଗବାନ ସହିତ ଯୁକ୍ତ ନହେଲେ ଏ ଯୋଉ ଅଧୀନ ଯୋଉମାନେ ରହିଲେ କେଉଁମାନେ, ଆତ୍ମା ଯେତେବେଳେ ପରମାତ୍ମା, ଆମେ ହେଲା ଆତ୍ମା, ଆମେ ତ ଭଗବାନଙ୍କ ସହିତ ଯୁକ୍ତ ନ ହେଇପାରିବା। ଅଧୀନରେ କିଏ କିଏ ରହିଲେ, ମନ, ବୁଦ୍ଧି, ଇନ୍ଦ୍ରିୟ ଆଉ ତାର ଅଧିଷ୍ଠାନ ହେଲା ଶରୀର, ଏ ସବୁ ଆମକୁ ଦୁଃଖ ଦେବେ, ଏ କାମନା ସୁଧା ହେବେ, ସେ ପ୍ରଭାତ ଦେଖୁଛନ୍ତି। ଅଧୀନସ୍ଥ କର୍ମଚାରୀ ଅର୍ଥାତ୍ ମନ, ବୁଦ୍ଧି, ବୁଦ୍ଧି, ମନ, ଇନ୍ଦ୍ରିୟ ଏମାନେ ସ୍ୱତଃ ନିଯୁକ୍ତ ହୋଇଯିବେ, କଠୋପନିଷ୍ଠରେ କୁହାଯାଇଛି, ଯେଉଁଟା ଆମେ ପଢ଼ୁଥିଲେ ପ୍ରକାଶ। ଇନ୍ଦ୍ରଭକ୍ଷ୍ୟ ବିଷୟବସ୍ତୁ ଇନ୍ଦ୍ରମାନଙ୍କ ଅପେକ୍ଷା ଉନ୍ନତର ଅଟେ, ତେଣୁ ଯଦି ମନ ପ୍ରତ୍ୟକ୍ଷ ଭାବରେ ଭଗବାନଙ୍କ ସେବାରେ ବରାବର ନିଯୁକ୍ତ ହୋଇଥାଏ, ଜଣେ ଜିଷ୍ଟ କଥା ସେଠି କ'ଣ ପ୍ରଦେବ ଦର୍ଶନ ଲେଖିଲେ, ପୁରାଟା ପୁରା ଦୃଷ୍ଟି କଥା ଲେଖିଦେଉଛନ୍ତି। ମନ ଯଦି ପ୍ରତ୍ୟକ୍ଷ ଭାବରେ ଭଗବାନଙ୍କ ସେବାରେ ବରାବର ନିଯୁକ୍ତ ହୋଇଯାଏ, ତାହେଲେ ଇନ୍ଦ୍ରିୟ ଗୁଡ଼ିକ ଅନ୍ୟ କର୍ମରେ ନିଯୁକ୍ତ ହେବ, ଆଉ ଅବକାଶ ରହେ ନାହିଁ। ଏଇ ମାନସିକ କ୍ରିୟା କଥା ଆଗରୁ କୁହାଯାଇଛି, ଯଦି ମନ ଭଗବାନଙ୍କର ଦିବ୍ୟ ସେବାରେ ନିଯୁକ୍ତ ହୋଇଯାଏ, ତାହେଲେ ନିଚତର କର୍ମରେ ନିଯୁକ୍ତ ହେବାର ଅବକାଶ ଆଉ ରହିବ ନାହିଁ। କଠୋପନିଷଦରେ ଆତ୍ମାକୁ ମହାନ ବୋଲି କୁହାଯାଇଛି, ତେଣୁ ଆତ୍ମା ସମସ୍ତଙ୍କ ଉପରେ ଅର୍ଥାତ୍ ଏହା ଇନ୍ଦ୍ରିୟ ଭୋଗ୍ୟ ବିଷୟବସ୍ତୁ ইন্দ্রিয় মন ও বুদ্ধি এমন সমস্ত উপরে, তেমন আত্মার স্বরূপ স্থিতি ভালো ভাবে বুঝিগলে সমস্ত সমস্যার সমাধান। অর্জুন প্রশ্ন পচারে কাহিকি গোটে মানুষ অনিচ্ছা সত্ত্বে পাপ করুছি, ভগবান কহিলেন রজগুণ, রজগুণর কামনা আসছে, পুরো তাকে সমাধান দিয়ে লাস্ট আসে। বুদ্ধি সাহায্যে ব্যক্তি আত্মার স্বরূপ স্থিতি কথাটা বুঝবা উচিত। তো বর্তমান যখন প্রশ্ন করলে তখন বুঝিয়া কেমন যে সব দূষিত হয়েছে না, আমার যে বুদ্ধিটা আছে গোটে বুদ্ধিকে আউ গোটে বুদ্ধি বুঝি সেই গোটে ছোট ছোট তার ভাষা আমি কৌছি, খাইবা চালিবা হাত ছোট শিখা যাবনি, এটা হ্যান্ড এটা নোজ এটা আই এটা ইয়ার, তার গোটে বুদ্ধি আছে। আম বুদ্ধিটা আমি তাকে কহিলা বেলু সে তা বুদ্ধি দ্বারা সেটা সে গ্রহণ করছে। তেমন আমি হচ্ছে আত্মা, এই বুদ্ধিটা আমার নাহি, তো যাহার এই বুদ্ধি আছে সে তাহলে কহিব আম মন যাই বুঝি আম বুদ্ধি যাই বুঝি, সেটা বুঝুনি বলে পুরো শ্রবণ কীর্তন সেবা এসব লাগুছে, কেবল বুদ্ধি স্থিতি আছে হচ্ছে আত্মা মরে ঠিক আছে লস হবে, যা লস হচ্ছে সরল লস হচ্ছে, আমার এটি কিছু ক্রিয়া নাহি, আমার ধর্ম হচ্ছে কেবল পরমাত্মার শরণ যাবে তাঙ্কর, মানে মোর মো দ্বারা কিছু হয়েপারে মন ইন্দ্রিয়, তুমি কোথ মু যা করি তুমি যা করি মানে কোন মন ইন্দ্রিয় বুদ্ধি সেগুলো সে বুঝেছে প্রকাশ মহারাজ। বুদ্ধি সাহায্যে ব্যক্তি আত্মার সৌস্থিতি কথাটা বুঝিবা উচিত এবং তৎপরে মনকু সর্বদা কৃষ্ণ চেতনা নিযুক্ত রাখিবা উচিত, বুদ্ধি বুঝি কি বুদ্ধি দ্বারা মনকু সবরে এনগেজমেন্ট, এক নূতন তাহলে সমস্ত সমস্যার সমাধান হয়ে যাবে। এক নূতন রমচারী কু সাধারণত ইন্দ্রিয় ভোগ্য বিষয় ঠাকুর দূরে নেওয়া উপদেশ দিয়া যায়, নূতন যেমন আসবে সব রমচারী তাকে সব এই বিষয় ভোগর দূরেই রখা কাহিকি এ কৌছন্তি বুদ্ধি সাহায্যে মনকু বলিষ্ঠ করিয়া উচিত, সে যদি বুদ্ধি সাহায্যে মনটাকে বলিষ্ঠ না করে পারা সে আত্মচেতন আসেনি সে বিষ পাইলা মানে সে ব্রহ্মচারী দিলে কম সে বিষয় ভুগি দেব অনাদিকাল সম্পর্কটা কম আছে বেশ জিনিস বিষয়বস্তু সে ডিস্টানসন রয়েছে কিন্তু মন ভিতরে সব রয়েছে, জন বিবাহ হয়নি তার স্ত্রী সহ সম্পর্ক নাই কিন্তু মন ভিতরে সে বুদ্ধিটা সে প্রশংসা অছি কাহিনি সে অপজন করু এটা করেছি না বিষয়টা দূর থাকে কিন্তু মনর আসক্তি কাটিয়ে আছে না এটা বিষয়টাকে ক্লোজ করে দিয়ে যাবে পাখুকে আনিকে দিয়ে যাবে দূর রক্ষা হবে বিষয়ভোগ তাকে দূরে রক্ষা হবে। বুদ্ধি সাহায্যে যেটা মনকে বলিষ্ঠ করা উচিত, যদি বুদ্ধি সাহায্যে পরমপুরুষ ভগবান পাদপদ্মে সম্পূর্ণ রূপে আত্মস্মরণ করে পুরো লাস্ট সে আচার জানা সে সূত্রটা দৌর আর টিকাকার মানে শ্লোক হিসাবে টিকা করে দেলে কিন্তু সে জীব মান সে ইতা ভাষা হচ্ছে মন হচ্ছে আত্মা মন ইন্দ্রিয় শরীর ইন্দ্রিয় মন বুদ্ধি উপরে হচ্ছে মু আমি আত্মস্থির চালিগলে মোটর কামনা সব পড়াইব জীবন কিন্তু করিবাটা প্রাক্টিকাল সে লাস্ট প্রকাশ বুদ্ধি সাহায্যে মনকে বলিষ্ঠ করা উচিত, যদি বুদ্ধি সাহায্যে পরমেশ ভগবান পাদপদ্মে সম্পূর্ণ রূপে আত্মসমর্পণ করে মনকে কৃষ্ণ চেতনায় নিযুক্ত করা যায় তাহলে মন সত্য বলিষ্ঠ হচ্ছে মনকে আউ কিছু পায় তুমি সবাই এনগেজমেন্ট নেওয়া পড়ব আর ভগবান পাখে শরণাগত হওয়া পড়বে প্রভু মতো আপনি বঞ্চাইবে আপনি মতো ভরণ পোষণ করি আপনি মতো রক্ষা করি। যদিও ইন্দ্রিয় গুড়ি সর্প মানি খুব বলিষ্ঠ হয়ে থাকে তথাপি বিষধর বিষদন্ত ভঙ্গা যাই সর্প মান ভাই সেগুলি আগে ক্ষতি করে দেবে না, ইন্দ্রিয় যে সাপটা সাপটা দাঁতটা ভাঙি দিয়েছে সে ধরে দংশন করে কোণ হব রক্ত ভাই না বিষ কি চরিবেনি কোথায় বিষ চরিগল বিষ চরিবেনি কিন্তু ক্ষতি হয়ে যাব ক্ষত হয়ে যাব ঘাট হয়ে যাব রক্ত বাহিব বিষ চরিব বিষটা চরিগল তার বিষয় সত্য নাই ভয়ঙ্কর কিন্তু সেটা ইন্দ্রমানে ইন্দ্রমানে তো সম্পূর্ণ তো জন কৃষ্ণ চেতন সেটা হয়ে গেল ইন্দ্রমানে সর্পমানঙ্ক ভাই খুব বলিষ্ঠ হয়ে থাকে তথাপি বিষদন্ত ভঙ্গা যাই সর্পমানঙ্ক ভাই সেমান কিছু কিছু ক্ষতি করে পারিবে না, যদিও আত্মা বুদ্ধি মন যদিও আত্মা বুদ্ধি মন ও ইন্দ্রিয় মানক মধ্যে প্রভু অটে তথাপি যদি এহা কৃষ্ণঙ্ক সংযোগ স্থাপন করি কৃষ্ণ চেতনের বলিষ্ঠ ন হুয়ে তাহলে বিচলিত মন যোগে এর অধপতন হওয়া বহু সম্ভাবনা আছে। ভগবান কোন বুঝে দেলে আমি হচ্ছে কি ଆତ୍ମା ଆମେ ହଉଛେ ଆତ୍ମା, ସେ କଥା ପ୍ରଭୁ ଯଦି କହୁଛନ୍ତି ଆତ୍ମା ହଉଛି ମନ ବୁଦ୍ଧି ଆଉ କାଠରୁ ଇନ୍ଦ୍ରମାନଙ୍କର ପ୍ରଭୁ। କିନ୍ତୁ ଯଦି ଆତ୍ମା କୃଷ୍ଣଙ୍କ ସହିତ ସଂଯୁକ୍ତ ନ ହଉଛି ତାହେଲେ କଣ କରିବ, କୃଷ୍ଣ ସହିତ ସିଏ ସଂଯୁକ୍ତ ନ ହବ, ଯୁକ୍ତ ନ ହବ, ସେ ବଳିଷ୍ଠ ହେଇପାରିବନି, ତାହେଲେ ତା ମନ ତାକୁ ପକେଇଦେବ ମନଯୁକ୍ତାର ଅଧିବତନ। ତ ଏଇ ଯୋଉ ଅର୍ଜୁନଙ୍କର ଯୋଉ ପ୍ରଶ୍ନଟା ଥିଲା ଗତକାଲି, ଯୋଉ ପ୍ରଶ୍ନଟା ଯୋଉ ସମାଧାନ ଭଗବାନ ଦେଇଥିଲେ ଅର୍ଜୁନଙ୍କର ପ୍ରଶ୍ନକୁ ସମାଧାନ ଦେଉଛନ୍ତି। ଯଦି ଅର୍ଜୁନ ପ୍ରଶ୍ନଟା କରିବେ ଯେ ଯେତେବେଳେ ଭଗବତ ସେବା ବା ନିଷ୍କାମ କର୍ମ କରୁଛେ ଇନ୍ଦ୍ରିୟ ଗୁଡିକ ସଂଯମ ହେଇଯାଉଛନ୍ତି, ଯେତେବେଳେ ଦୈବିକ କର୍ମ କରୁଛେ ପୁଣି କାମନା ଗୁଡାକ ଚାଲି ଆସୁଛି, ତାହେଲେ କଣ କରାଯିବ? ସେ ଭଗବାନ କହିଲେ ତୁମ ସ୍ୱରୂପ ସ୍ଥିତ ତୁମେ ଚିନ୍ତା କର, ତୁମେ ଇନ୍ଦ୍ରିୟ ନୁହଁ, ତୁମେ ଶରୀର ନୁହଁ, ତୁମେ ମନ ନୁହଁ, ତୁମେ ବୁଦ୍ଧି ନୁହଁ, ତୁମେ ହଉଛ ଆତ୍ମା। ପ୍ରଭୁପାଦଙ୍କର ଭାଷାରେ କେତେ ସୁନ୍ଦର ଚାପ ପଣ ଯୋଉ ରହିଲା, ତୁମକୁ ବୁଦ୍ଧି ଦ୍ୱାରା ଗ୍ରହଣ କରିବାକୁ ପଡିବ, ମୁଁ ହଉଛି ଆତ୍ମା, ଶୁଦ୍ଧ ବୁଦ୍ଧି ଆଉ ଜଣଙ୍କ ଦ୍ୱାରା ଗ୍ରହଣ ନେଇକି ତୁମକୁ ଗ୍ରହଣ କରିବାକୁ ପଡିବ, ଶ୍ରବଣଙ୍କ ଦ୍ୱାରା ଆମେ ଜାଣିବା। ଆଉ ଦ୍ୱିତୀୟ ପଏଣ୍ଟ କ'ଣ ହେଲା, ନାଇଁ ମନଟା ଯଦି ଆମେ ଯଦି ମନ ଦ୍ୱାରା ଭଗବାନଙ୍କ ଚରଣ କମଳରେ ଆମକୁ ସମ୍ପୂର୍ଣ୍ଣ ସମର୍ପିତ ନ ହେଲେ, ଆମେ ଏଇ ବୁଦ୍ଧି ପ୍ରାପ୍ତ ହେଇକି ଭଗବାନଙ୍କ ଚରଣ କମଳରେ ସମର୍ପିତ ନ ହେଲେ ମନ କେବଳ ବଳିଷ୍ଠ ହେଇପାରିବ ନାହିଁ। ମନଟା ତୁମେ ତୁମେ ଷ୍ଟ୍ରଙ୍ଗ ନାହିଁ, ସେ କଣ କରିବ, ଇନ୍ଦ୍ରିୟ ମାନଙ୍କର ବିଷୟ ଲାଗିଯିବ, ପୁଣି ତୁମର ପତନ ହେଇଯିବ। କେହି କେତେବେଳେ ହେଲେ ଇନ୍ଦ୍ରିୟ ବିଷୟ ଏଇ ମନ ଏ ତିନି ଜଣଙ୍କର ଯୋଉ ସମ୍ପର୍କ ରହିଛି ତାକୁ ବିଶ୍ୱାସ କରିବା ଉଚିତ ନୁହେଁ। ଯଦି ସେ ଆତ୍ମସ୍ଥିତିକୁ ନ ଯାଏ ସମ୍ପୂର୍ଣ୍ଣ ଶରଣାଗତ ହେଉଛି, ଯେକୌଣସି ମତ ତା ପତନ ହେଲା, ସେ କାହାର ଲାଇଫ୍ଟା ସିଫ୍ଟ କରୁନି, କିନ୍ତୁ ଏଇ ସିଏ ହିଁ କେବଳ ଯାହା କହନ୍ତି କ'ଣ କରାଯିବ, ସ୍ଥିର ଜୀବନ ରହିପାରନ୍ତି, ଦୃଢ ଜୀବନ ରହିପାରନ୍ତି, ଯେ ପ୍ରଭୁପାଦଙ୍କର ସ୍ଫୁଟି ପୁରାଣ ବର୍ଷିଲା ଏ ଭାବାର୍ଥ, ଯେ ମନ ସାହାଯ୍ୟରେ ଭଗବାନଙ୍କ ଚରଣ କମଳରେ ସମର୍ପିତ ହେଇଯାନ୍ତି। ଆମ ରାସ୍ତାରେ ସେ ଲାଷ୍ଟ ଭଗବାନ ଏତେ ବୁଝେଇ 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 ଅର୍ଜୁନକୁ ଲାଷ୍ଟ ଗୋଟେ କଥା କହିବେ, ନ ସର୍ବୈ ପରମ ଗଛ, ମୁଁ ଶ୍ରେଷ୍ଠ କଥା କହିବି, ସର୍ବଦା ମହାନ କରିଦିଏ ଯେ ମା ମେକମ ସବୁ ଛାଡ଼ ମୋର ଶରଣ, ସବୁ ଛାଡ଼ିଦେ ଭଗବାନଙ୍କର ଶରଣ ଯିବା, ଯେ ପ୍ରଭୁ ଆପଣ ମୋତେ ଚଳାନ୍ତୁ, ଆପଣ ମୋତେ ବୁଦ୍ଧି ଦିଅନ୍ତୁ, ଆପଣ ମୋ ଦାୟିତ୍ୱ ନିଅନ୍ତୁ, ଭଲ କ'ଣ ମନ୍ଦ କ'ଣ କହିବି, ଠିକ କେମିତି ଭୁଲ କେମିତି ରହିବି, କେମିତି ଜୀବନ କଟେଇବି, କେମିତି ଭକ୍ତି କରିବି, ଆପଣ ଏହାର ଦାୟିତ୍ୱ ନିଅନ୍ତୁ। ସେତେବେଳେ ମନ ଷ୍ଟ୍ରଙ୍ଗ, ମନ ଷ୍ଟ୍ରଙ୍ଗ ହେଲେ ସେ କ'ଣ କରିବ, ଇନ୍ଦ୍ରିୟ ଆଉ ବିଶ୍ୱର ଉତ୍ସବର୍ତ୍ତି ହବ। ଆଉ ମନ ଷ୍ଟ୍ରଙ୍ଗ ଯେତେବେଳେ ହେଇଯିବ, ମନ ଯେତେବେଳେ ଦୃଢ଼ ହେଇଯିବ, ସେତେବେଳେ ସେ କ'ଣ କରିବ, ବୁଦ୍ଧିକୁ କୋପରେଟ୍ କରିବ, ତାର ବୁଦ୍ଧି କ'ଣ କରିବ, ଆତ୍ମା କଥା ବୁଝିବ। ଆଉ ମନ ଯଦି କୋପରେଟ୍ କରୁନି, ସେ ବୁଦ୍ଧି ସବୁବେଳେ ବୁଦ୍ଧିକୁ ବିଚଳିତ କରିବ। ତାର ମନଟାକୁ ସଂଯମ କରିବାକୁ ହେଲେ ଭଗବାନ ମନ ମନ ଆଗକୁ କହିଥିଲେ, ସେଭଳିଆ ସାହେବ ଶରଣାଗତ ହବାକୁ ଭଗବାନ, ତାହେଲେ ସେ ସ୍ପଷ୍ଟ ସେ କହିଥିଲେ ଯା ଚକ୍ର ପ୍ରଥମ ଲେଖିଥିଲେ, ତୁମେ ଆଗେ ପ୍ରଥମ ମନ ଇନ୍ଦ୍ରିୟ ସଂଯମ କରିବାକୁ ଚେଷ୍ଟା କର ନା, ପାରିବନି, ଦଶଦିନ ବିଜୟ ରାଜା ବି ମନ ଇନ୍ଦ୍ରିୟ ସଂଯମ କରିବେ, ତୁମେ କ'ଣଟା କରିବ, ତୁମ ପାଇଁ ସବୁଠୁ ଭଲ ରାସ୍ତା ହେଲା ତୁମେ ଆଗେ ଆତ୍ମା ଆତ୍ମା ପରମାତ୍ମାଙ୍କ ଶରଣାଗତ ହେଇଯିବା ଦରକାର। ଶରଣାଗତ କ'ଣ କରିବ, ତାଙ୍କର ସେବା କରିବା ଦରକାର, ନିଷ୍କାମ କର୍ମ ଯୋଗ ଯଦି ଶ୍ରବଣ କୀର୍ତ୍ତନ କରିବ, କହିଲେ ତାର ଧୀରେ ଧୀରେ ଆତ୍ମଚେତନା ଆସିବ, ମୁଁ ହେଉଛି ଆତ୍ମା। ଆତ୍ମାର କାର୍ଯ୍ୟ କ'ଣ, ପରମାତ୍ମାଙ୍କର ସେବା କରିବା, ତାଙ୍କର ଶ୍ରବଣ ବୁଝିବ। ଆମର ଟୋଟାଲ କନକ୍ଲୁଜନଟା ଏହାର ରହିଛି, ଆମ ମହାପୁରୁଷ ସେଥିପାଇଁ ଆସିଥିଲେ, କେବଳ ମହାପୁରୁ ଆସିଥିଲେ ଆମକୁ ଶରଣାଗତିଟା ଶିଖିବାକୁ, ତୁମେ ଅଲଗା ଅଙ୍ଗ ଯାଉଛ କଳିଯୁଗରେ କରିପାରିବ ନାହିଁ, ତେଣୁ ବେଟର ହେଉଛି ଭଗବାନଙ୍କର ଶରଣାଗତି ତୁମେ ଯା, ସବୁବେଳେ ଭଗବାନ ପ୍ରାର୍ଥନା କର, ମୋର କେଉଁଥିରେ ମଙ୍ଗଳ ହେବ, କ'ଣ କ'ଣ କଲେ ମୋ ଜୀବନଟା ଆପଣ ସେବା କରି ରହିପାରିବେ, କେଉଁଥିରେ ମୋର ମନ ଇନ୍ଦ୍ରିୟ ସବୁ ସଂଯୋଗ ଦେବେ, ଆପଣ ଜାଣନ୍ତୁ, ମୋତେ ସେ ବୁଦ୍ଧିଟା ଦିଅନ୍ତୁ, ସେ ସେବା ଦିଅନ୍ତୁ, ସେ ଉପାୟ ଦିଅନ୍ତୁ। କୌଣସି ଜୀବର କ୍ଷତି କେହି କିଛି କହି କେହି କରିପାରିବେ, ବିଶେଷ କରି ଶରଣାଗତ ଦିଆଯାଇଛି, ଯେ ଭଗବାନଙ୍କୁ ସବୁବେଳେ ପ୍ରାର୍ଥନା କରୁଛି ତାର କେହି ଶତ୍ରୁ ହେଇପାରିବେନି, କେହି କ୍ଷତି କରିପାରିବେନି, କେହି କିଛି କରିପାରିବେନି, କାରଣ ତାକୁ ବୁଦ୍ଧିରେ କୁଆଡ଼େ ଆସିବେ, ଭଗବାନ ଦେବ ଭଗବାନ ଗୋଟେ ସ୍ପେଶାଲ ପ୍ରୋଟେକ୍ସନ ଦେବ। ତୁମେ ତୁମେ ଚାଳା କରିକି ତୁମ ବୁଦ୍ଧିରେ ତୁମେ ଦାୟିତ୍ୱ ନଉଥିବ, ତୁମର କର୍ମ ଭଳି ହିସାବରେ ତୁମେ ଯିବ, ନିଜ ବୁଦ୍ଧି କାମ, ଯିଏ ଭଗବାନଙ୍କ ଶରଣାଗତ ହେଇଗଲା ସିଏ ପ୍ରଭୁ ପ୍ରାର୍ଥନା କରିବ, ମୋର କର୍ମଫଳ କ'ଣ ଅଛି ମୁଁ ଜାଣିନି, ମୋତେ କ'ଣ ଫ୍ୟାସିଲିଟିସ୍ ମିଳିବ ବା କ'ଣ ପ୍ରୋବ୍ଲେମ୍ ଫେସ୍ କରିବି ସେଟା ବି ମୁଁ ଜାଣିନି, କିନ୍ତୁ ଆପଣ ଜାଣନ୍ତି, ଆପଣ ଯେହେତୁ ପରମାତ୍ମା ଜାଣିଛନ୍ତି ମୋର କର୍ମଫଳ କ'ଣ ଅଛି, ତ ମୁଁ ଆପଣଙ୍କର ଶରଣାଗତ ହେଲି। ଆଉ ଏତେ ବାର ପ୍ରଣାମ କରିବା ମାନେ କ'ଣ? ଅଷ୍ଟାଙ୍ଗରେ ଯେଉଁ ପ୍ରଣାମ ରହିଛି, ଅଙ୍ଗରେ ପ୍ରଣାମ କରୁଛି, ଷଷ୍ଠାଙ୍ଗ କରୁଛେ ଅଙ୍ଗ ଯେଉଁ ପ୍ରଣାମ କରୁଛି, ମନରେ ପ୍ରାର୍ଥନା ଅଛି ନା, ଭଗବାନ ପ୍ରାର୍ଥନା କରୁଛି ନା, ପ୍ରଭୁ ମୁଁ ଆପଣଙ୍କ ଭଗବାନଙ୍କ ଚରଣ କମଳ ଧ୍ୟାନ କରି ଚରଣଟା ଶରଣ ନିଅନ୍ତି, ସେଟା ବସ୍ତ୍ର ବସ୍ତ୍ର ଲଗାନ୍ତି ଭୂମିରେ, ଭୂମିରେ ଲଗେଇବା ଅର୍ଥ ଭଗବାନଙ୍କ ଚରଣ କମଳ ଲଗେଇବେ, ପ୍ରଭୁ ମୁଁ ଆପଣଙ୍କ ଚରଣ କମଳରେ ଆସିବେ ବୋଲି, ସେଟା ପ୍ରଣାମର ଅର୍ଥ ହେଉଛି ଏଇଟା। କେମିତି ପ୍ରଣାମ? ନା ନମ, ସବୁ ନମ ଲାଗୁଛି ନା, ନମ ଅର୍ଥ ମୋର ଅହଙ୍କାର ତ୍ୟାଗ କରିକି ମୁଁ ଆପଣଙ୍କ ଚରଣରେ ଶରଣ। ମହାପ୍ରଭୁ ଏଇଟା ଶିଖିଛି ତାଙ୍କୁ, ଆମେ ଶରଣାଗତ ନହେଲେ କେବେ ମନକୁ ଦୃଢ଼ କରିପାରିବେନି, ମନ ଦୃଢ଼ ନହେଲେ ବୁଦ୍ଧି ଦ୍ୱାରା ଆମେ ଗ୍ରହଣ କରିପାରିବେନି ମୁଁ ହେଉଛି ଆତ୍ମା ବୋଲି। ଯେତିକି ତୁମେ ଟିକେ ଥିବ ଚିନ୍ତା କରିଥିବ, ପୁଣି ମନ ତାର ଚଞ୍ଚଳ ହେଇଗଲେ ମନ ସକାଳ ବିକଳ କରି ପୁଣି ଦୁର୍ବଳ କରିଥିବ। ଶରଣାଗତ ହେଉଛି ସବୁ ପ୍ରଥମ ଜିନିଷ, ଏତେ ବଡ଼ ଶୋକ ପରି ତାତ୍ପର୍ଯ୍ୟ ଦେଇଦେବେ। ଆମେ ଆତ୍ମା ଆତ୍ମା ପରମାତ୍ମାଙ୍କ ସ୍ମରଣ ଯିବା ଦରକାର, ବାସ୍। କୃଷ୍ଣଙ୍କର ପରମାତ୍ମା ଅର୍ଥ କୃଷ୍ଣ, କୃଷ୍ଣଙ୍କର ସ୍ମରଣ ଯିବା ଦରକାର। ଗୀତା କିଛି ଗୋପାଳ କିଛି ଗୋର ପ୍ରମାନନ୍ଦେ ହରି ହରି।